এইপরি ভাবে পচরা যাই রাজা রাজাঙ্ক দ্বারা
গোস্বামী
ভৃংস অত্যন্ত প্রীত প্রীত বিষ্ণুরাতে মহারাজ পরীক্ষিত সংসদি সভারে পরীক্ষিত দ্বারা ভক্ত মানক মেলে ভগবান কৃষ্ণ কথা কহা নিমন্ত্রিত হয়ে রাজা উপরে অত্যন্ত প্রীত হলে ভাগবতের শ্রী প্রভুপাদ মহারাজ কহুন্তি শ্রীমদ ভাগবতম কেবল রসিক ভক্ত মানক মেলে হি আলোচিত হয়ে পড়ে যেপর ভগবদ গীতা প্রামাণিক ভাবে ভগবান শ্রীকৃষ্ণ ও অর্জুনঙ্ক মধ্যে আলোচিত হয়েছিল ঠিক সেইপরি শ্রীমদ ভাগবতম যা ভগবদ গীতার স্নাতকোত্তর পাঠ্য বিজ্ঞ পণ্ডিতগণ ও শ্রী সুখদেব গোস্বামী ও পরীক্ষিত মহারাজঙ্ক ভাই ভক্তগণ মধ্যে আলোচিত হয়ে পড়ে তা নহেলে প্রকৃত অমৃতর আস্বাদন হয়ে পার না শ্রী সুখদেব গোস্বামী মহারাজ পরীক্ষিত উপরে খুব খুশি হলে কারণ সে ভগবান কথা শুনে ক্লান্ত অনুভব করুনলে এবং অধিকর অধিক শুণবা নিমিত্ত খুব আগ্রহ প্রকাশ করুলে মূর্খ ব্যাখ্যাকারগণ অযথা ভগবদ গীতা ও শ্রীমদ ভাগবতম উপরে ব্যাখ্যা করার চেষ্টা করে সে এ বিষয়বস্তুর তাত্ত্বিক জ্ঞান নত্ত্বে সে এত নিমিত অযথা প্রচেষ্টা করতে ভগবদ গীতা ও শ্রীমদ ভাগবতম এ দুইটি সর্বোচ্চ বৈদিক সাহিত্য ভিতরে মুন্ড পুরাইবা অভক্ত মান পক্ষে বড় কষ্টকর ব্যাপার সেমান পক্ষে কিছু দরকার না ଏବଂ ସେଇଥିପାଇଁ ଶ୍ରୀମଦ ଶଙ୍କରାଚାର୍ଯ୍ୟ ଭାଷ୍ୟ ଲେଖିବା ନିମନ୍ତ ଶ୍ରୀମଦ ଭାଗବତଙ୍କୁ ସ୍ପର୍ଶ କରିନଥିଲେ। ଭଗବତ ଗୀତା ଭାଷ୍ୟରେ ଶ୍ରୀମଦ ଶଙ୍କରାଚାର୍ଯ୍ୟ କୃଷ୍ଣଙ୍କୁ ପରମ ପୁରୁଷ ଭଗବାନ ଭାବରେ ସ୍ୱୀକାର କରିଛନ୍ତି, କିନ୍ତୁ ପରେ ସେ ନିର୍ବିଶେଷ ଭାବରେ କଥା କହିଛନ୍ତି। ସେ ନିଜ ସ୍ଥିତି ସମ୍ବନ୍ଧରେ ଚେତନଶୀଳ ହୋଇ ଶ୍ରୀମଦ ଭାଗବତଙ୍କ ଉପରେ କିଛି ଭାଷ୍ୟ ଲେଖିନାହାନ୍ତି। ଶ୍ରୀ ସୁଖଦେବ ଗୋସ୍ୱାମୀ ଭଗବାନ ଶ୍ରୀକୃଷ୍ଣଙ୍କ ଦ୍ୱାରା ସୁରକ୍ଷିତ ହୋଇଥିଲେ ବ୍ରହ୍ମବୈବର୍ତ୍ତ ପୁରାଣ ଅନୁସାରେ, ଏବଂ ସେଥିପାଇଁ ସେ ବ୍ରହ୍ମନାଥ ନାମରେ ପରିଚିତ। ଏବଂ ଶ୍ରୀ ପରୀକ୍ଷିତ ମହାରାଜ ବିଷ୍ଣୁଙ୍କ ଦ୍ୱାରା ସୁରକ୍ଷିତ ହୋଇଥିଲେ ଏବଂ ସେଥିପାଇଁ ସେ ବିଷ୍ଣୁନାଥ ନାମରେ ପରିଚିତ। ଭଗବତ ଭକ୍ତ ହିସାବରେ ସେମାନେ ସର୍ବଦା ଭଗବାନଙ୍କ ଦ୍ୱାରା ସୁରକ୍ଷିତ ହୁଅନ୍ତି। ଏ ବର୍ଣ୍ଣନାରୁ ଏହା ସ୍ପଷ୍ଟ ଜଣାଯାଉଛି ଯେ ଏକ ବିଷ୍ଣୁନାଥ ବ୍ରହ୍ମନାଥଙ୍କ ଠାରୁ ଶ୍ରୀମଦ ଭାଗବତଙ୍କୁ ଶ୍ରବଣ କରିବା ଉଚିତ, ଆଉ କାହାରି ଠାରୁ ଶ୍ରବଣ କରିବା ଉଚିତ ନୁହେଁ। କାରଣ ଅନ୍ୟମାନେ ଏ ଦିବ୍ୟଜ୍ଞାନକୁ ଭୁଲ କ୍ରମେ ଉପସ୍ଥାପନ କରନ୍ତି, ଯାହାଫଳରେ ବ୍ୟକ୍ତିର ବହୁମୂଲ୍ୟ ସମୟ ନଷ୍ଟ ହୁଏ। ତେଣୁ ଆଜି ଆମର ଏ ସଣ୍ଡେ ପ୍ରୋଗ୍ରାମରେ ଆମର ଉପସ୍ଥିତ ଭକ୍ତବୃନ୍ଦ ଏବଂ ମାତୃବୃନ୍ଦକୁ ଆମେ ଅନ୍ତରାଷ୍ଟ୍ରୀୟ କୃଷ୍ଣ ଭ୍ରମଣ ସଂଘ ବିଶେଷ ଭାବରେ ଆମର ଶ୍ରୀମଦ ଗୌରବନ୍ଦ ସ୍ୱାମୀ ସ୍ମୃତି ପରିଷଦ ତରଫରୁ ହାର୍ଦ୍ଦିକ ସ୍ୱାଗତ ଜଣାଉଛୁ ଯେ ଆଜି ଆମର ଏଠାରେ ଏଇ ଗୃହରେ ଭୂପତି ପ୍ରଭୁ ଯିଏକି ଅପଗଟ ହୋଇସାରିଲେଣି ସେ ଏଠି ରହୁଥିଲେ, ଏବଂ ତାଙ୍କର ପତ୍ନୀ ମାଧବୀ ମାତାଜୀ ସେ ମଧ୍ୟ ରହୁଛନ୍ତି। ତାଙ୍କର କୌଣସି କାରଣରୁ ତାଙ୍କର ଗୋଟେ ଆକ୍ସିଡେଣ୍ଟ ହେଇ ତାଙ୍କର ପାଦ ଦୁଇଟି କଟା ହେବାକୁ ପଡ଼ିଲା, ଏବଂ ସେ ଏଠାରେ ବହୁତ ବର୍ଷ ରହିଲେଣି ଏବଂ ଆମର ମଧ୍ୟ ମଝିରେ ମଝିରେ ଆସି ଏଠାରେ ମଧ୍ୟ ଭଗବାନଙ୍କର କଥା ଏ ଆମର ନାମ କୀର୍ତ୍ତନ ବିଶେଷ ଭାବେ ହୁଏ, ଏବଂ ତାଙ୍କର ପୁତ୍ର ହିସାବରେ ସେ ପ୍ରଧାନ ବାବୁ ସେ ଆମର ଆଜି ଭକ୍ତମାନଙ୍କୁ ଏଠାରେ ଭଗବାନ କଥା ଆମର ସଣ୍ଡେ ପ୍ରୋଗ୍ରାମ କରିବା ପାଇଁ ଆମକୁ ଅନୁମତି ଦେଇଥିବାରୁ ବା ଆମକୁ ସେ ଦେଇଛନ୍ତି ତାଙ୍କର ପ୍ରକାଶ କରିଛନ୍ତି ସ୍ୱୀକାର ପ୍ରକାଶ କରିଛନ୍ତି, ଯେଉଁଥିପାଇଁ ଆମେ ତାଙ୍କୁ ହାର୍ଦ୍ଦିକ ଧନ୍ୟବାଦ ଅର୍ପଣ କରୁଛୁ। ଏବଂ ଆଜି ଆମର ଏଇଠାରେ ଆଜି ଗୋଟେ ବହୁତ ଶୁଭ ଦିନ, ଯାହାକି ଆଜି ହେଉଛି ଅନନ୍ତ ଚତୁର୍ଦ୍ଦଶୀ। ତେଣୁ ଆଜି ଆମର ଏଇ ଭାଗବତଙ୍କ କଥା ପରେ ପରେ ଆମର ଇସ୍କନର ପୂର୍ବତନ ପ୍ରେସିଡେଣ୍ଟ ଶ୍ରୀପାଦ ଗୋକୁଳାନନ୍ଦ ପ୍ରଭୁଙ୍କୁ ଆମେ ଅନୁରୋଧ କରିବୁ, ସେ ଏଇ ଅନନ୍ତ ଚତୁର୍ଦ୍ଦଶୀ ଉପରେ ସେ ନାମାଚାର୍ଯ୍ୟ ହରିଦାସ ଠାକୁରଙ୍କର ଯାହାକି ଆଜି ପ୍ରୟାଣ ମାନେ ସେ ନିର୍ଜାଣ ହୋଇଥିଲେ, ଆଜି ସେ ଅପ୍ରକଟ ହୋଇଥିଲେ, ତାଙ୍କ ଉପରେ କିଛି କହିବେ। ଏବଂ ବିଶେଷ ଭାବରେ ବର୍ତ୍ତମାନ ଆମର ଇସ୍କନ ତରଫରୁ ୱାର୍ଲଡ ହୋଲି ନେମ୍ ଡେ ପାଳନ କରାଯାଉଛି, ଯାହାକି ଗତକାଲି ଆମର ମନ୍ଦିରରେ ଆସିଥିଲେ ମନ୍ତ୍ରୀ ଆସିଥିଲେ, ସେ ଏଇଟାକୁ ଉଦ୍ଘାଟନ କରିକି ଯାଇଛନ୍ତି। ଆଜି ଗତକାଲି ତିଥିରେ ଶ୍ରୀ ଗୋପାଳ ମହାରାଜ ଯେ ଇସ୍କନର ପ୍ରତିଷ୍ଠାତା ଆଚାର୍ଯ୍ୟ ସେ ଭାରତବର୍ଷ ଛାଡ଼ି ସେଇ ଗତକାଲିର ତିଥିରେ ଆମେରିକାରେ ପଦାର୍ପଣ କରିଥିଲେ, ଯାହାକୁ କି ବିଶ୍ୱ ହୋଲି ନେମ୍ ଡେ ହିସାବରେ ପାଳନ କରାଯାଉଛି, ୱାର୍ଲଡ ହୋଲି ନେମ୍ ଡେ ହିସାବରେ ପାଳନ କରାଯାଉଛି। ଏ ଆସନ୍ତା 12 ଦିନ ଧରି ଚାଲିବ, ଏବଂ ଆମର ଆସନ୍ତା ସପ୍ତାହରେ ମଧ୍ୟ ଏଇ ୱାର୍ଲଡ ହୋଲି ନେମ୍ ଡେ ଆମେ ଭୁବନେଶ୍ୱରରେ ବିସ୍ତାର ବହୁତ ସୁନ୍ଦର ଭାବରେ ପାଳନ କରିବୁ, ସେ ବିଷୟରେ ସୂଚନା କର ଦିଆଯିବ। ତେଣୁ ଆଜି ଆମେ ଏଇ ଭାଗବତର ଯେଉଁ ଦ୍ୱିତୀୟ ସ୍କନ୍ଧ ଅଷ୍ଟମଧ୍ୟାୟ ଆଉ 2-3 ଶ୍ଳୋକରେ ଏଇ ଅଷ୍ଟମଧ୍ୟାୟ ଶେଷ ହେବ। ଇଏ ହେଉଛି ପରୀକ୍ଷିତଙ୍କ ପ୍ରଶ୍ନ, ତେଣୁ ଏଇ ପ୍ରଶ୍ନରେ ଆଜି ପଚାରୁଛନ୍ତି, ଆମେ ପରୀକ୍ଷିତ ପ୍ରଶ୍ନ ପଚାର ସରିସାରିଛି। ତେଣୁ ସୁତ ଗୋସ୍ୱାମୀ ବର୍ତ୍ତମାନ ସ୍ୱର୍ଣ୍ଣକାଦ ଋଷିମାନେ କହୁଛନ୍ତି ଯେ ଏ ସ ଉପମନ୍ତ୍ରିତ ରାଜା ରାଜା ଯିଏକି ପରୀକ୍ଷିତ ମହାରାଜ 7 ଦିନ ତାଙ୍କର ଆୟୁଷ ଅଛି, ତେଣୁ ଏବଂ 7 ଦିନ ଭିତରେ ସେ କୌଣସି ଖାଦ୍ୟ ଗ୍ରହଣ କରୁନାହାନ୍ତି କି ପାନୀୟ ଗ୍ରହଣ କରୁନାହାନ୍ତି, ତେଣୁ ସେଇ ଅବସ୍ଥାରେ ସେ ବିଭିନ୍ନ ପ୍ରଶ୍ନ ସବୁ ପଚାରୁଛନ୍ତି ଏବଂ ତାଙ୍କର ବହୁତ ଆଗ୍ରହର ସହିତ ସେ ସବୁ ପ୍ରଶ୍ନ
ପଚାରିବେ,
ବହୁତ ଆଗ୍ରହର ସହିତ ସେ ବିଭିନ୍ନ ପ୍ରଶ୍ନ ସବୁ ପଚାରୁଛନ୍ତି। ଆଉ ସେଥିପାଇଁ ଏଇଭଳି ଭାବରେ ଯେତେବେଳେ ରାଜାଙ୍କ ଦ୍ୱାରା ପ୍ରଶ୍ନ ପଚରାଗଲା, ତେଣୁ କଥା ଇତି ସତ୍ପତେ, ସେ କେଉଁ ପ୍ରଶ୍ନ ପଚାରିଲେ ନା ସତ୍ପତେ, ସତ୍ପତେ କହିଲେ ସତ୍ ହେଉଛି ଭଗବାନ, ଭଗବାନ ଯିଏକି ଏ ଭୌତିକ ସୃଷ୍ଟିର ପୂର୍ବରୁ ଅଛନ୍ତି ଏବଂ ଭୌତିକ ସୃଷ୍ଟିରେ ମଧ୍ୟ ଅଛନ୍ତି, ଭୌତିକ ସୃଷ୍ଟି ଯେତେବେଳେ ଧ୍ୱଂସ ହୋଇଯିବ ତାପରେ ମଧ୍ୟ ଭଗବାନ ରହିବେ, ତେଣୁ ସେ ସତ୍। ଭଗବାନଙ୍କର ଗୋଟିଏ ନାମ ହେଉଛି ସଚ୍ଚିଦାନନ୍ଦ, ସେ ସତ୍ କହିଲେ ସବୁବେଳେ ପାଇଁ ରହୁଛନ୍ତି, ଏବଂ ଚିତ୍ କହିଲେ ପୂର୍ଣ୍ଣ ଜ୍ଞାନମୟ ଏବଂ ସେ ଆନନ୍ଦମୟ। ତେଣୁ ସେଇ ସତ୍ ପତେ ତାଙ୍କର ସେଇ ସେ ପ୍ରକୃତରେ ସେ ହିଁ ହେଉଛନ୍ତି ସତ୍ପତି। ଆମର କୁହାଯାଇଛି ଶ୍ରେୟପତି ଯଜ୍ଞପତି ପ୍ରଜାପତି ଦିଆପତି ଲୋକପତି ଧରାପତି ପତି ଗତିସ୍ତାଂ ଘଟଗୃଷ୍ଣିସାତ୍ତଦାଂ ପ୍ରସିଦତାଂ ମେ ଭଗବାନ ସତାଂପତି। ଭଗବାନଙ୍କର ଗୋଟେ ନାମ ହେଉଛି ସତାଂପତି, ସେ ସମସ୍ତଙ୍କର ପତି। ଆମର ଶ୍ରୀମଦ୍ ଭାଗବତ ଦ୍ୱିତୀୟ ସ୍କନ୍ଧ ଚତୁର୍ଥ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ସୁଖଦେବ ଗୋସ୍ୱାମୀ ଯେତେବେଳେ ମଙ୍ଗଳାଚରଣ କରିଛନ୍ତି ଯେତେବେଳେ ଶ୍ଳୋକରେ ଭଗବାନଙ୍କର ମଙ୍ଗଳାଚରଣ କରିଛନ୍ତି ସେତେବେଳେ ଏହି ଶ୍ଳୋକଟି ସେ କହିଛନ୍ତି, ସେ ହେଉଛନ୍ତି ପ୍ରକୃତରେ ଶ୍ରେୟପତି। ଲକ୍ଷ୍ମୀଙ୍କ ରାସ ହେଉଛନ୍ତି ଶ୍ରେୟପତି, ଶ୍ରେୟପତି ଏବଂ ଯଜ୍ଞପତି। ଯେତେ ଯଜ୍ଞ ଯେଉଁ କରାଯାଉଛି ସେ ଯଜ୍ଞର ପତି ଯଜ୍ଞର ମାଲିକ ହେଉଛନ୍ତି ସେ ଭଗବାନ। ଏବଂ ଧିଆପତି, ଧିଆପତି କହିଲେ ଆମର ଯେଉଁ ବୁଦ୍ଧି ଅଛି, ବୁଦ୍ଧି ପ୍ରକୃତରେ ଭଗବାନଙ୍କ ଠାରୁ ଆସୁଛି। ବୁଦ୍ଧି ଭଗବାନ କହିଛନ୍ତି ଭଗବତ ଗୀତା ଦଶ ମଧ୍ୟରେ ଯେ ତେଷାଂ ସତତ ଯୁକ୍ତାନାଂ ଭଜତାଂ ତୁତି ପୂର୍ବକଂ ଦଦାମି ବୁଦ୍ଧି ଯୋଗଙ୍କଂ ଯେନ ମା ଉପଜାନ୍ତି। ଯେଉଁମାନେ ଭଗବାନଙ୍କ ସହିତ ସତତ ଯୁକ୍ତ ରହୁଛନ୍ତି ସେମାନଙ୍କୁ ଭଗବାନ ବୁଦ୍ଧି ପ୍ରଦାନ କରୁଛନ୍ତି, ଯାହାଫଳରେ କି ସେମାନେ ଭଗବାନ ପାଖକୁ ଯାଇପାରିବେ। ସେଭଳି ଭାବରେ ଯେଉଁମାନେ ଭଗବାନ ପାଖକୁ ଯିବା ପାଇଁ ଚାହୁଁନାହାନ୍ତି ଭଗବାନ ମଧ୍ୟ ତାଙ୍କ ପ୍ରତି ସେଭଳି ଭାବରେ ବିସ୍ମୃତି ପ୍ରଦାନ କରୁଛନ୍ତି, ଯାହାଫଳରେ ସେମାନେ ଭଗବାନଙ୍କର ଦୂରେଇ ଯିବେ। ଏବଂ ସେମାନେ ପ୍ରଚାର କରିବେ କ'ଣ ନା ଭଗବାନ ବୋଲି କେହି ନାହାନ୍ତି, ସେ ଜ୍ଞାନ ମଧ୍ୟ ଭଗବାନ ପ୍ରଦାନ କରୁଛନ୍ତି। ସ୍ମୃତି ବିସ୍ମୃତି ଏବଂ ଜ୍ଞାନ ଏ ତିନୋଟି ଜିନିଷ ଭଗବାନଙ୍କର ଆସୁଛି। ଯେଉଁମାନେ ଭଗବାନଙ୍କୁ ବୁଲିବା ପାଇଁ ଚାହୁଁଛନ୍ତି ଭଗବାନ ମଧ୍ୟ ଏଭଳି ଭାବରେ ତାଙ୍କୁ ଯୁକ୍ତି ପ୍ରଦାନ କରୁଛନ୍ତି, ସେ ଯୁକ୍ତିକୁ ସେ ସାଧାରଣରେ ପ୍ରଚାର କରୁଛନ୍ତି, ସମସ୍ତଙ୍କ ଆଗରେ ପ୍ରଚାର କରୁଛନ୍ତି। ଏବଂ ସେଇ ନାସ୍ତିକ ଯୁକ୍ତି ହିଁ ସାରା ବିଶ୍ୱରେ ବର୍ତ୍ତମାନ ପ୍ରଚଳିତ ହେଇକି ରହିଛି। ଅଧିକାଂଶ ଲୋକ ଶହେରେ ଅନୁସତ ଭାଗ ଲୋକ ଏଇ ଯେଉଁ ପାଖଣ୍ଡ ରହିଛି, ପାଖଣ୍ଡ ଜ୍ଞାନ ବା ଯେଉଁ ପାଖଣ୍ଡ ଉକ୍ତି ରହିଛି ବାଦ ରହିଛି, ସେଇ ପାଖଣ୍ଡ ବାଦରେ ହିଁ ସମସ୍ତେ ପରିଚାଳିତ ହେଉଛନ୍ତି, ଭଗବାନ ବୋଲି କେହି ନାହାନ୍ତି। ଭଗବତ ସତ୍ୟ ମଧ୍ୟରେ ଭଗବାନ ସୀତା କହିଛନ୍ତି ଯେ ନମାନ ଦୁଷ୍କୃତି ନ ମୂଢ଼ା ପ୍ରପଦ୍ୟନ୍ତେ ନ ରାଧମ ମାୟା ଅପରିତ ଜ୍ଞାନ ଆସୁରଂ ଭାବମା ସୀତା। ଏ ଭୌତିକ ଜଗତରେ ଆମେ ଯେତେ ବ୍ୟକ୍ତି ଦେଖୁଛେ, ବିଶେଷ ଭାବରେ ମାନବମାନେ ଯେଉଁ ଅଛନ୍ତି 4 ଲକ୍ଷ ପ୍ରକାର ମାନବ, ତାଙ୍କୁ ମୋଟାମୋଟି ଭାବରେ 2 ଭାଗରେ ବିଭକ୍ତ କରାଯିବ। ଗୋଟିଏ ହେଉଛନ୍ତି କିଏ ନା ଯେଉଁମାନେ ଭଗବାନଙ୍କ ଶରଣରେ ଯାଉଛନ୍ତି, ଏବଂ ଆଉ ଗୋଟେ କିଏ ନା ଯେଉଁମାନେ ଭଗବାନଙ୍କ ଶରଣରେ ଯାଉନାହାନ୍ତି। ତେଣୁ ପ୍ରଥମେ ଭଗବାନ କହୁଛନ୍ତି ଏଇ 4 ପ୍ରକାର ବ୍ୟକ୍ତି ଯେଉଁମାନେ ଭଗବାନଙ୍କ ଶରଣରେ ଯାଉନାହାନ୍ତି ସେମାନଙ୍କୁ ପୁଣି 4 ଭାଗରେ ବିଭକ୍ତ କରାଯାଇଛି। ସେମାନେ କିଏ କିଏ ନା ନମାନ ଦୁଷ୍କୃତି ନ ମୂଢ଼ା, ଯେଉଁ 4 ଲକ୍ଷ ପ୍ରକାର ମାନବ ଅଛନ୍ତି ତାଙ୍କ ଭିତରୁ ଯେଉଁମାନେ ମୂର୍ଖ ବ୍ୟକ୍ତି ଯେଉଁମାନେ ସେମାନେ ଭଗବାନଙ୍କ ଶରଣରେ ଯିବେନି। ଏବଂ ପ୍ରପଦ୍ୟନ୍ତି ନରାଧମ, ଯେଉଁମାନେ 4 ଲକ୍ଷ ପ୍ରକାର ବ୍ୟକ୍ତିମାନଙ୍କ ମଧ୍ୟରେ ଯେଉଁମାନେ ଅଧମ ଶ୍ରେଣୀର ସେମାନେ ମଧ୍ୟ ଭଗବାନଙ୍କ ଶରଣରେ ଯିବେ ନାହିଁ। ଏବଂ ମାୟା ଅପହୃତ ଜ୍ଞାନ, ଆମେ କହିବା ଯଦି ମୂର୍ଖମାନେ ଯାଉନାହାନ୍ତି ଅନ୍ତତଃ ପକ୍ଷେ ପଣ୍ଡିତମାନେ ଯିବା କଥା ଭଗବାନଙ୍କ ଶରଣରେ, କିନ୍ତୁ କାହିଁକି ଯାଉନାହାନ୍ତି ନା ଭଗବାନ କହୁଛନ୍ତି ତାଙ୍କର ଜ୍ଞାନ ମାୟା ଦ୍ୱାରା ଅପହୃତ ହେଇଯାଇଛି, ମାୟା ଅପହୃତ ଜ୍ଞାନ। ଏବଂ ଆଉ ଗୋଟେ କ୍ୟାଟେଗୋରୀ ହେଉଛନ୍ତି ଅସୁରଂ ଭାବମାସିତା, ଯେଉଁମାନେ ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତି। ଭଗବତ ଗୀତାର 16 ଅଧ୍ୟାୟରେ ଭଗବାନ ବିସ୍ତାର ଭାବରେ ଦୈବ ଅସ୍ତ୍ର ଅସୁର ବିଭାଗ ସମ୍ପର୍କରେ ବିସ୍ତାର ଭାବେ ବର୍ଣ୍ଣନା କରିଛନ୍ତି। ଅଧିକାଂଶ ଲୋକଙ୍କର ଏଇ ଅସୁର ଭାବ ରହିଛି, ଅସୁର ସ୍ୱଭାବ ରହିଛି। ତେଣୁକରି ଅସୁର ସ୍ୱଭାବର ମୁଖ୍ୟ ଲକ୍ଷଣ ହେଉଛି କ'ଣ ନା ସେମାନେ ଭଗବାନଙ୍କୁ ଗ୍ରହଣ କରିବେ ନାହିଁ, ନିଜକୁ ଭଗବାନ ବୋଲି ପ୍ରତିପାଦିତ କରିବେ। ଯେମିତି ଆମେ ଦେଖିବା ଅତୀତରେ ହିରଣ୍ୟକଶିପୁ ରାବଣ ଏମାନେ ସବୁ ଯେତେ ଅସୁରମାନେ ଅଛନ୍ତି ସେମାନେ ଭଗବାନଙ୍କୁ ଗ୍ରହଣ କରିବେନି, କିନ୍ତୁ ନିଜକୁ ଭଗବାନ ବୋଲି ଉପସ୍ଥାପନ କରିବେ। ଭଗବତ ଗୀତାର 16 ଅଧ୍ୟାୟ ମଧ୍ୟ ଭଗବାନ ସୀତା କହିଛନ୍ତି ଯେ ଈଶ୍ୱରାମ ଅହମ୍ ଭୋଗୀ ସିଦ୍ଧମ୍ ବଳବାନ ସୁଖୀ। ସେମାନେ କହନ୍ତି ଆମେ ହେଉଛୁ, ମୁଁ ହେଉଛି ଭଗବାନ, ମୁଁ ହେଉଛି ପ୍ରକୃତରେ ସୁଖୀ, ମୁଁ ହେଉଛି ବଳବାନ, ମୁଁ ସମସ୍ତଙ୍କ ଉପରେ ଆଧିପତ୍ୟ ପ୍ରସ୍ତାବ କରିବି। ଏଇ ଯେଉଁ ଭଗବାନ ପ୍ରକୃତରେ ସମସ୍ତଙ୍କର ମାଲିକ, କିନ୍ତୁ ଭଗବାନଙ୍କୁ ଯେଉଁମାନେ ଈର୍ଷା କରନ୍ତି ସେମାନେ ଭଗବାନଙ୍କୁ ଗ୍ରହଣ ନ କରି ନିଜକୁ ମାଲିକ ବୋଲି ସମସ୍ତଙ୍କ ଆଗରେ ସେଟାକୁ ଉପସ୍ଥାପନ କରନ୍ତି। ତେଣୁ ଏଇଭଳି ଭାବରେ ଯେଉଁ ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତି, ଯେଉଁମାନଙ୍କର ଜ୍ଞାନ ମାୟା ଦ୍ୱାରା ଅପହରଣ ହେଇଯାଇଛି, ଯେଉଁମାନେ ମୂର୍ଖ ବ୍ୟକ୍ତି ଏବଂ ଯେଉଁମାନେ ମାନବମାନଙ୍କ ମଧ୍ୟରେ ଯେଉଁମାନେ ଅଧମ, ଏଇ 4 ପ୍ରକାର ବ୍ୟକ୍ତି ସେମାନେ ଭଗବାନଙ୍କ ଶରଣରେ ଯାଆନ୍ତି ନାହିଁ। ତେଣୁ ସେ ଯେଉଁ ଜ୍ଞାନ ପ୍ରାପ୍ତ ହୁଅନ୍ତି ସେଇଟା ମଧ୍ୟ ଭଗବାନ ପ୍ରଦାନ କରନ୍ତି। ଭଗବତ ଗୀତା 4 ଅଧ୍ୟାୟରେ ଭଗବାନ କହିଛନ୍ତି ଯେ ମାନ ପ୍ରପଦ୍ୟନ୍ତେ ତାଂ ସ୍ତୈବ ଭଜାମ୍ୟହମ୍। ଯିଏ ଯେଉଁଭଳି ଭାବରେ ଚାହୁଁଛନ୍ତି ଭଗବାନଙ୍କୁ, ଯେଉଁମାନେ ଚାହୁଁଛନ୍ତି ଭଗବାନଙ୍କ ଶରଣ ଯିବା ପାଇଁ, ଭଗବାନ ତାଙ୍କୁ ସେଭଳି ଭାବେ ବ୍ୟବସ୍ଥା କରୁଛନ୍ତି। ଯେଉଁମାନେ ଚାହୁଁଛନ୍ତି ଭଗବାନ ବୁଲିଯିବା ପାଇଁ ସେମାନଙ୍କୁ ଭଗବାନ ମଧ୍ୟ ସେଇଭଳିଆ ବ୍ୟବସ୍ଥା କରୁଛନ୍ତି, ଯାହାଫଳରେ କି ସେମାନେ ବହୁତ ସୁନ୍ଦର ସୁନ୍ଦର ଯୁକ୍ତି ଉପସ୍ଥାପନ କରୁଛନ୍ତି ଯାହାକୁ ସାଧାରଣ ଲୋକ ଗ୍ରହଣ କରନ୍ତି। ଏବଂ ଭଗବାନ ବୋଲି କେହି କିଛି ପ୍ରକୃତରେ କେହି ନାହାନ୍ତି। ଇଏ ଯେଉଁ ଭୌତିକ ସୃଷ୍ଟି ହେଉଛି, ଇଏ ମନୁକମନ ହେଇଯାଉଛି। ଗୋଟେ ବିସ୍ଫୋରଣ ହେଲା, ବିସ୍ଫୋରଣରୁ ଏ ଭୌତିକ ସୃଷ୍ଟି ହେଉଛି। ଏଇଭଳି ଭାବରେ ବିଭିନ୍ନ ପ୍ରକାର ମତବାଦ ସେମାନେ ପ୍ରଦାନ କରନ୍ତି। ଇଏ ହେଉଛି ପାଖଣ୍ଡ ମତବାଦ। ତେଣୁ ଏହି ପାଖଣ୍ଡ ମତବାଦ ସାରା ପୃଥିବୀରେ ବ୍ୟାପି ଯାଇଛି, ଯେଉଁଥିପାଇଁ କି ଭଗବାନଙ୍କର ଭକ୍ତ ଭଗବାନଙ୍କ ସମ୍ବନ୍ଧରେ କହିଲେ ଲୋକମାନେ ବୁଝିପାରୁନାହାନ୍ତି। ଭଗବତ ଗୀତାର ଦ୍ୱିତୀୟ ଅଧ୍ୟାୟରେ ଭଗବାନ ସ୍ରୋତା କହିଛନ୍ତି ଯେ ଜାନି ସା ସର୍ବ ଭୂତାନି ତସ୍ୟାଣି ଜାଗତି ସଂଯମୀ ଯସ୍ୟାଣି ଜାଗତି ଭୂତାନି ସାନି ସା ପ୍ରସିଦ୍ଧ ମୁନି। ସାଧାରଣ ଲୋକମାନେ ଏ ଭଗବାନଙ୍କ ସମ୍ବନ୍ଧୀୟ ବା ଏ ଭୌତିକ ଜଗତର ଉର୍ଦ୍ଧ୍ୱ ସମ୍ବନ୍ଧୀୟ ଜିନିଷ ସେମାନେ ବୁଝିପାରିବେନି, ତାଙ୍କ ପାଇଁ ଏଇଟା ରାତ୍ରି ସଦୃଶ। ଏବେ ଯେଉଁମାନେ ଭଗବାନଙ୍କର ଭକ୍ତ, ଯେଉଁମାନେ ସଂଯମୀ ବ୍ୟକ୍ତି, ସେମାନେ ଏଇ ଭଗବାନଙ୍କ ସମ୍ବନ୍ଧୀୟ ଜିନିଷ ସବୁ ବୁଝିବେ ବା ସେମାନେ ସେ ବିଷୟରେ ଆଲୋଚନା କରିବେ। ତେଣୁ ଯାହା ସାଧାରଣ ଲୋକମାନଙ୍କ ପାଇଁ ରାତ୍ରି ସଦୃଶ, ସେ ସଂଯମୀ ବ୍ୟକ୍ତିମାନଙ୍କ ପାଇଁ ସେଟା ହେଉଛି ଦିବସ ସଦୃଶ। ଅର୍ଥାତ୍ ଅନ୍ୟ ପକ୍ଷରେ ଆମେ କହିବା, ଯାହା ସାଧାରଣ ଲୋକ ଆମେ ଦେଖିବା ଏଇ ଭୁବନେଶ୍ୱର ସହରରେ କେତେ ଲକ୍ଷ ଲକ୍ଷ ଲୋକ ଅଛନ୍ତି, ସେମାନଙ୍କର ସେମାନେ କେଉଁଥିପାଇଁ କାର୍ଯ୍ୟ କରୁଛନ୍ତି, ସକାଳଠୁ ସନ୍ଧ୍ୟା ପର୍ଯ୍ୟନ୍ତ କେଉଁଥିପାଇଁ କାର୍ଯ୍ୟ କରୁଛନ୍ତି। ସୁଖଦେବ ଗୋସ୍ୱାମୀ କଥା କହୁଛନ୍ତି ଯେ ନିଦ୍ରାଚାତ୍ୟ ହରାଜନ କୁଟୁମ୍ବ ଭରଣହୀନ ବା ଦେହାପତ୍ୟ କଳତ୍ରାଦିଷୁ ଆତ୍ମସୈନ୍ୟେଷୁ ଅସତ୍ସୁ ଅପି ତେଷାଂ ପ୍ରମତ୍ତ ନିଧନ ପ୍ରସନ୍ନ ଅପି ନ ପ୍ରସନ୍ନ। ସେମାନେ ଏଇ ଶରୀର ଚେତନାରେ ହିଁ ରହିଛନ୍ତି, ଶରୀରର ଯେଉଁ ଆବଶ୍ୟକତା ରହିଛି। ଅନ୍ୟ ପକ୍ଷରେ ଆମେ କହିବା ଆହାର ନିଦ୍ରା ଭୟ ମୈଥୁନ ଯାହାକି ପଶୁମାନେ ମଧ୍ୟ କରୁଛନ୍ତି, ସେଇଥିରେ ହିଁ ସେମାନେ ବ୍ୟାକୃତ ରହୁଛନ୍ତି। ତେଣୁ ସେମାନଙ୍କ ପାଇଁ ଏ ଭଗବତ ସମ୍ବନ୍ଧୀୟ ବିଷୟରେ ଯେତେବେଳେ ଜଣେ ଚେଷ୍ଟା କରୁଛନ୍ତି ବା କିଛି କହୁଛନ୍ତି, ସେମାନେ ସେଟାକୁ ହସି କଟାରେ ଉଡ଼େଇ ଦେଉଛନ୍ତି, ହସି ହସି ମଜାରେ ଉଡ଼େଇ ଦେଉଛନ୍ତି। ଏସବୁ ମାନେ ଅନ୍ଧବିଶ୍ୱାସ। କିନ୍ତୁ ଯେଉଁମାନେ ଭଗବାନଙ୍କର ଭକ୍ତ, ସେମାନେ ଯେଉଁ ସାଧାରଣ ଲୋକମାନେ ଯେଉଁ କାର୍ଯ୍ୟ କରୁଛନ୍ତି ସେ କାର୍ଯ୍ୟଟା ଯେତେବେଳେ ଭଗବାନଙ୍କ ଭକ୍ତ ଯେତେବେଳେ ଶୁଣୁଛନ୍ତି, ସେତେବେଳେ ସେମାନେ ତାଙ୍କୁ ସେଟା ହସି ଉଡ଼େଇ ଦେଉଛନ୍ତି। ଉପକୃତରେ ଏମାନେ ଜାଣୁନାହାନ୍ତି ଏମାନେ କେତେ ନିର୍ବୋଧ ସ୍ତରରେ ଅଛନ୍ତି, ଏମାନେ କେତେ ଅଜ୍ଞାନ ସ୍ତରରେ ଅଛନ୍ତି। ଏଇଭଳି ଭାବରେ ଭକ୍ତମାନେ ସାଧାରଣ ଲୋକମାନଙ୍କୁ ସେଟା ଗ୍ରହଣ କରାନ୍ତି। ତେଣୁ ଏଇଭଳି ଭାବରେ ବିପରୀତ ଜ୍ଞାନ ସବୁ ରହିଛି। ତେଣୁ ଭଗବାନଙ୍କୁ ସତାଙ୍ଗ ପତି ବୋଲି କହୁଛି ବା ଭଗବାନ ଅଛନ୍ତି, ଯେଉଁମାନେ ଭଗବାନଙ୍କ ଭକ୍ତ ତାଙ୍କର ସେ ରକ୍ଷା କରନ୍ତି। ତେଣୁ ସେ ଭଗବାନ ଯିଏକି ସତ୍ ପତେ, ଯେଉଁମାନେ ଭଗବାନଙ୍କର ଶରଣରେ ଯାଉଛନ୍ତି ବା ଭଗବାନଙ୍କ ଭକ୍ତ ତାଙ୍କର ସେ ରକ୍ଷା କରନ୍ତି, ସେଥିପାଇଁ ଭଗବାନଙ୍କର ଗୋଟେ ନାମ ହେଉଛି ସତ୍ ପତେ ବୋଲି କୁହାଯାଉଛି। ଏଭଳି ଭାବରେ ବିଭିନ୍ନ ପତି ହିସାବରେ ସମ୍ବୋଧନ କରିଛନ୍ତି ସୁଖଦେବ ଗୋସ୍ୱାମୀ, ଶ୍ରେୟପତି, ଯଜ୍ଞପତି, ଦୟାପତି, ପ୍ରଜାପତି, ଲୋକପତି, ଧରାପତି, ପ୍ରଜାପତି। ଏ ଯେଉଁ ପ୍ରଜା ସୃଷ୍ଟି ହେଉଛି ତାଙ୍କର ପ୍ରକୃତ ପତି ହେଉଛନ୍ତି ଭଗବାନ, ଏବଂ ଧିଆପତି କହିଲେ ବୁଦ୍ଧିର ମଧ୍ୟ ସେ ହେଉଛନ୍ତି ମାଲିକ, ଏବଂ ଧରା ଏ ଭୌତିକ ଜଗତର ମଧ୍ୟ ସେ ହେଉଛନ୍ତି ମାଲିକ, ଏବଂ ପତି ଗତି ସ୍ଥାନ ତକ ବୃଷ୍ଣି ସାତତା। ଯେଉଁମାନେ ଭଗବାନ ଯେତେବେଳେ ଆସିଥିଲେ ଏଇ ଦ୍ୱାପର ଯୁଗରେ ଆସିଥିଲେ ଭଗବାନ, ସେ ସମୟରେ ଯେଉଁ ବିଭିନ୍ନ ବୃଂଶୀ ବଂଶ ଆସିଥିଲେ ବା ଅନ୍ଧକ ଯେଉଁ ବିଭିନ୍ନ ପ୍ରକାର ଯେଉଁ ଯଦୁବଂଶ ଏମାନେ ସବୁର ତାଙ୍କର ପତି ହେଉଛନ୍ତି ଭଗବାନ। ତେଣୁ ଶ୍ରିୟାପତି, ଯଜ୍ଞପତି, ପ୍ରଜାପତି, ଧିଆପତି, ଲୋକପତି, ଧାରାପତି, ପତି ଗତିସ୍ଥାନ ଲୋକ ବିଷ୍ଣୁ ସାତତାଙ୍ଗ, ସାତତାଙ୍କର ମଧ୍ୟ ସେ ହେଉଛନ୍ତି ପତି। ତେଣୁ ପ୍ରସିଦ୍ଧତାଙ୍ଗ ମେ ଭଗବାନ ସତାଙ୍ଗ ପତି, ଏଇଭଳି ଭାବରେ ସୁଖଦେବ ଗୋସ୍ୱାମୀ ଭଗବାନଙ୍କ ସ୍ତୁତି କରିଛନ୍ତି। ତେଣୁ ସେ କୁହାଯାଉଛି, ସୁଖଦେବ ଗୋସ୍ୱାମୀ କହୁଛନ୍ତି ଯେ ଏଇଭଳି ଭାବରେ ରାଜା ଯେତେବେଳେ ଜାଣିବାକୁ ଚାହିଁଲେ ଭଗବାନ ବିଷୟରେ, କୃଷ୍ଣ ସତ୍ ପତେ ମାନେ ଭଗବାନ ବିଷୟରେ ଜାଣିବା ପାଇଁ ଚାହିଁଲେ, ସେତେବେଳେ ବ୍ରହ୍ମରାତ ବୃଂଶ ପିତୁ ବ୍ରହ୍ମରାତ, ସୁଖଦେବ ଗୋସ୍ୱାମୀଙ୍କୁ ବ୍ରହ୍ମରାତ ବୋଲି କୁହାଯାଉଛି। କାରଣ ଆମର ବର୍ଣ୍ଣନା କରାଯାଇଛି ବ୍ରହ୍ମ ବୈବାହ ପୁରାଣରେ ବର୍ଣ୍ଣନା କରାଯାଇଛି ଯେ ସୁଖଦେବ ଗୋସ୍ୱାମୀଙ୍କୁ ଯେତେବେଳେ ଆମର ଶ୍ରୀମଦ ଗୌରବନ୍ଦ ସେ ମହାରାଜ କଥା କୁହନ୍ତି ଯେ ଏଇ ଭୁବନେଶ୍ୱରରେ ଏଇଟାକୁ ଏକାମ୍ର କାନନ ବୋଲି କୁହାଯାଉଥିଲା, ଏଠି ଗୋଟିଏ ଆମ୍ବ ଗଛ ଥିଲା ଏକାମ୍ର କାନନ। ତେଣୁ ଏଠି ଥରେ ଶିବଜୀ ଚାହିଁଲେ ଜାଣିବା ପାଇଁ, ଏ ଆମର ପାର୍ବତୀ ଚାହିଁଲେ ଜାଣିବା ପାଇଁ ଯେ ଏଇ ଭଗବାନଙ୍କ ବିଷୟରେ ଜ୍ଞାନ ପ୍ରାପ୍ତ ହେବା ପାଇଁ, ବ୍ରହ୍ମ ଜ୍ଞାନ ପ୍ରାପ୍ତ ହେବା ପାଇଁ ଚାହିଁଲେ। ତେଣୁ ସୁଖଦେବ ଗୋସ୍ୱାମୀ ଆମର ଶିବଜୀ କହିଲେ ସେ ବ୍ରହ୍ମ ଜ୍ଞାନ ପ୍ରାପ୍ତ ହେବା ପାଇଁ ସମସ୍ତେ ଯୋଗ୍ୟ ନୁହନ୍ତି, ତେଣୁ ସେ ସମସ୍ତଙ୍କୁ ବିଦା କରିଦେଲେ, ସମସ୍ତେ କେବଳ ପାର୍ବତୀ ରହିଲେ ଏବଂ ଶିବଜୀ କହିବେ ଶୁଣିବେ, ଶିବଜୀ କହିବେ ପାର୍ବତୀ ଶୁଣିବେ। ତେଣୁ ଶିବଜୀ କହିଲେ ତମେ ଶୁଣୁଛ ବୋଲି ମଝିରେ ମଝିରେ ଟିକେ ହୁଁ ହୁଁ ମାରୁଥିବ, କାହିଁକି ତମେ ଶୁଣୁଛ କି ଶୋଇପଡ଼ିଲ ମୁଁ କେମିତି ଜାଣିବି, ବର୍ତ୍ତମାନ ମଧ୍ୟ ବହୁତ
ଶୋଇ ପଡ଼ୁଛନ୍ତି ପିଲାମାନେ,
ସେ ମାନେ ସେ ଶୁଣୁଛନ୍ତି ନା ଜାଣି ହେଉଛନ୍ତି କହିଲେ ତମେ ମଝିରେ ମଝିରେ ଟିକେ ଘୁଣୁ ଘୁଣୁ ମାରୁଛ, ତେଣୁ ଶିବ ପାର୍ବତୀ ସେଥିରେ ରାଜି ହେଇଥିଲେ। ତେଣୁ ଆଉ କେହି ସେଠି ରହିଲେନି, ସମସ୍ତଙ୍କୁ ବିଦା କରିଦିଆଗଲା। ଶିବଜୀ ଭଗବାନ ବିଷୟରେ ଜ୍ଞାନ ପ୍ରଦାନ କରୁଛନ୍ତି, ଶିବଜୀ ପ୍ରକୃତରେ ଏ ଜ୍ଞାନ ଜାଣିଛନ୍ତି। କୁହାଯାଇଛି ଶିବଜୀ କହୁଛନ୍ତି ଅହମ୍ ବେଦି ସୁଖ ବେଦ୍ମି ବ୍ୟାସ ବେଦି ନ ବେଦିବା ଭକ୍ତିଆ ଭାଗବତମ ଗ୍ରାହ୍ୟ ନ ବୁଦ୍ଧିଆ ନ ଚିକିଆ। ଶିବଜୀ କହୁଛନ୍ତି ପ୍ରକୃତରେ ମୁଁ ଜାଣିଛି, ଭଗବାନ ବିଷୟରେ ମୁଁ ଜାଣିଛି ଏବଂ ସୁଖଦେବ ମଧ୍ୟ ଜାଣିଛନ୍ତି, କିନ୍ତୁ ବ୍ୟାସ ଜାଣିଛନ୍ତି ନ ଜାଣିଛନ୍ତି ମୁଁ କହିପାରିବିନି। ଯଦିଓ ଆମେ ବ୍ୟାସଦେବଙ୍କ କୃତ ଲେଖାକୁ ପାଠ କରୁଛେ, ବ୍ୟାସଦେବ ଭାଗବତମ ବ୍ୟାସଦେବ ଚକ୍ରେ ସାତତ ସଂହିତା ବିଦ୍ୱାନ ଚକ୍ରେ ସାତ ବ୍ୟାସଦେବ ଏଇ ସାତତ ସଂହିତା ବା ଭାଗବତମ ରଚନା କରିଛନ୍ତି, କିନ୍ତୁ ଶିବଜୀ କହୁଛନ୍ତି ବ୍ୟାସ ଜାଣିଛନ୍ତି ନା ମୁଁ ଜାଣିନି କହିପାରିବିନି। ବ୍ୟାସ ବ୍ୟକ୍ତି ନ ବେଥିବା କାହିଁକି ନା ଭକ୍ତିଆ ଭାଗବତମ ଗ୍ରାହ୍ୟ, ଭାଗବତଙ୍କୁ ଅନ୍ୟ କେଉଁମାନେ ବୁଦ୍ଧିମାନ ପ୍ରଭୁବାଦ ମହାରାଜ ଭାଗବତରେ କହୁଛନ୍ତି, ଯେଉଁମାନେ ପ୍ରକୃତରେ ଭକ୍ତ ନୁହନ୍ତି ସେମାନେ ଭାଗବତଙ୍କୁ ଜାଣିପାରିବେ ନାହିଁ। ଯେଉଁଥିପାଇଁ ଶଙ୍କରାଚାର୍ଯ୍ୟ ଶଙ୍କରାଚାର୍ଯ୍ୟ ଯେତେବେଳେ ଆସିଲେ, ଆମେ ଆଉ ଅଧଘଣ୍ଟା ଭିତରେ କହିବା କାରଣ ପ୍ରଭୁ କହିବେ ଆମେ ବିସ୍ତାର ଭାବେ ବର୍ଣ୍ଣନା କରିବାରେ, କିନ୍ତୁ ଏତିକି କହିବା ଶଙ୍କରାଚାର୍ଯ୍ୟ ଯେଉଁ ଆସିଥିଲେ ଶଙ୍କରାଚାର୍ଯ୍ୟ ପୂର୍ବରୁ ଏ ବୌଦ୍ଧ ଧର୍ମ ଚାରିଆଡ଼େ ବ୍ୟାପି ଯାଇଥିଲା। ଆପଣମାନେ ଜାଣନ୍ତି ଯଦା ଯଦା ହି ଧର୍ମସ୍ୟ ଗ୍ଲାନି ଭବତି ଭାରତ, ସବୁବେଳେ ଧର୍ମର ଗ୍ଲାନି ହେଉଛି। ତେଣୁ ଭଗବାନ ଆସନ୍ତି, ବିଭିନ୍ନ ଯୁଗରେ ଆସନ୍ତି, ଏଇ ଧର୍ମକୁ ସ୍ଥାପନ କରନ୍ତି। ତେଣୁ ଯେତେବେଳେ ଗୋଟେ ସମୟରେ କ'ଣ ହେଇଥିଲା, ଆଜି 2500 ତଳେ ଲୋକମାନେ ଖାଲି ବେଦରୁ ଦ୍ୱାରି ଦେଇକରି ପଶୁବଳି କରୁଥିଲେ, ପଶୁବଳି ବେଦରେ ପଶୁବଳିର ବ୍ୟବସ୍ଥା ରହିଛି, ତେଣୁ ବେଦର ଦୁହାଇ ଦେଇକି ପଶୁବଳିରେ ସେମାନେ ବ୍ୟାପୃତ ରହୁଥିଲେ। ତାଙ୍କର ମୁଖ୍ୟ କାରଣ ହେଉଛି କ'ଣ ନା ମାଂସ ଭକ୍ଷଣ କରିବେ, କିନ୍ତୁ ସେଇଟାକୁ ତାର ମାନେ ତାକୁ ଧର୍ମ ସଙ୍ଗତ ବୋଲି କହିକି ଉପସ୍ଥାପନ କରିବା ପାଇଁ ସେମାନେ ବେଦର ଦୁହାଇ ଦେଇକି ପଶୁବଳି କରୁଥିଲେ। ତେଣୁ ଭଗବାନ ଆସିଲେ, ବୁଦ୍ଧଦେବ ଉପରେ ଆସିଲେ, କୁହାଯାଇଛି ଯଦେବ ସେମାନେ ତାଙ୍କ ଦଶାବତାରରେ ପୃଷ୍ଠରେ ଲେଖିଛନ୍ତି ଯେ ନିନ୍ଦସି ଯଜ୍ଞ ବିଦେ ରହ ଶ୍ରୁତି ଯାପନ ସଦୟ ହୃଦୟ ଦର୍ଶିତ ପଶୁ ଭାରତ କେଶବ ଭୃତ ବୁଦ୍ଧ ଶରୀର ଜୟ ଜଗଦୀଶ। ନିନ୍ଦସି ସେ ବେଦଶାସ୍ତ୍ରକୁ ମନା କରିଦେଲେ, ନିନ୍ଦା କଲେ, ସେ କହିଲେ ବେଦଶାସ୍ତ୍ର ମୁଁ କିଛି ମାନୁନି ଗ୍ରହଣ କରୁନି, କାହିଁକି ନା ସଦୟ ହୃଦୟ ଦର୍ଶିତ ପଶୁ ଭାରତ ଏଇଭଳିଆ ଯୋଉ ଚାରିଆଡ଼େ ଆମେ ଦେଖିବା ବର୍ତ୍ତମାନ ଭୁବନେଶ୍ୱରରେ ଚାରିଆଡ଼େ ଯେତେବେଳେ ଯାଉଛୁ ଚାରିଆଡ଼େ ମାଂସ କଟା ଚାଲିଛି, ଏଇଟା ପ୍ରକୃତରେ ଶାସ୍ତ୍ର ଅନୁମୋଦିତ ପନ୍ଥା ନୁହଁ, କିନ୍ତୁ ଏଇଭଳି ଭାବରେ ଗୋଟେ ସମୟରେ ଯେତେବେଳେ ହେଇଯାଇଥିଲା ଚାରିଆଡ଼େ ପଶୁ ବଳି ଚାଲିଥିଲା, ସେ ସମୟରେ ଭଗବାନ ଆସିଲେ, ସେ ସବୁ ସଦୟ ହୃଦୟ ଦର୍ଶିତ ଏ ପଶୁ ଅତ୍ୟାଗ ବନ୍ଦ କରିବା ପାଇଁ ସଦୟ ହୃଦୟ କି ପଶୁମାନଙ୍କ ପାଇଁ ଭଗବାନ ବୁଦ୍ଧଦେବ ଉପରେ ଆସିଥିଲେ। ତେଣୁ ବୁଦ୍ଧଦେବ ବୁଦ୍ଧଦେବ ଆସିଲେ ବୁଦ୍ଧ ବୌଦ୍ଧ ଧର୍ମ ଯେତେବେଳେ ଚାରିଆଡ଼େ ବ୍ୟାପିଗଲା, କାରଣ ସେ ସମୟରେ ଆପଣମାନେ ଜାଣନ୍ତି ଆମର ଏଇ ଯେଉଁ ଦୟା ନଦୀ ଅଛି, ଏଠି ଅଶୋକ ଆସିଥିଲେ ଯୁଦ୍ଧ କରିଥିଲେ ଆମର ଉତ୍କଳବାସୀମାନଙ୍କ କଳିଙ୍ଗବାସୀମାନଙ୍କ ସହିତ ଯୁଦ୍ଧ କରିଥିଲେ ଏବଂ ଉତ୍କଳବାସୀମାନେ ଯେତେବେଳେ ହାରି ପରାଜିତ ହେଲେ, ସେହି ସମୟରେ ଅଶୋକ ଜଣେ ବୁଦ୍ଧଦେବଙ୍କର ଭକ୍ତଙ୍କର ଦ୍ୱାରା ପ୍ରଭାବିତ ହେଇକି ସେ ବୌଦ୍ଧ ଧର୍ମ ଅବଲମ୍ବନ କରିଥିଲେ। ଏକ ଆମର ଐତିହାସରେ ପାଠ ପଢ଼ୁଛେ ସେ କ'ଣ ସେ ଚଣ୍ଡା ଅଶୋକରୁ ଧର୍ମାଶୋକରେ ପରିଣତ ହେଇଥିଲେ। ଏ ଧଉଳି ସ୍ତୁପ ଯେଉଁ ରହିଛି ଅଶୋକଙ୍କର ଏଇଠି ଯୁଦ୍ଧ ହେଇଥିଲା ଧଉଳି, ଆମେ ପିଲାଦିନେ ପଢ଼ୁଥିଲୁ ଧଉଳି ଦୟାନଦୀ କୂଳରେ ସେ ପଢ଼ୁଥିଲୁ। ଯାହା ହଉ ସେ ଅଶୋକ ଯେତେବେଳେ ଆସିଲେ, ରାଜା ଯେତେବେଳେ ଗୋଟେ ଧର୍ମ ଗ୍ରହଣ କରିବେ ପ୍ରଜାମାନେ ସମସ୍ତେ ତାକୁ ଗ୍ରହଣ କରିବେ, ତେଣୁ ଏଇଭଳି ଭାବରେ ବୁଦ୍ଧ ଧର୍ମ ସାରା ପୃଥିବୀରେ ବ୍ୟାପିଗଲା। ଆପଣମାନେ ଜାଣିଛନ୍ତି ଅଶୋକ ତାଙ୍କର ପୁତ୍ର କନ୍ୟା ସବୁ ପଠେଇଥିଲେ, ସିଂହଳ ଇତ୍ୟାଦି ସେ ପଠେଇଥିଲେ, ବୁଦ୍ଧ ଧର୍ମ ଚାରିଆଡ଼େ ବ୍ୟାପି ଯାଇଥିଲା। ବର୍ତ୍ତମାନ ମଧ୍ୟ ବର୍ତ୍ତମାନ କିନ୍ତୁ ଭାରତବର୍ଷ ନାହିଁ, କିନ୍ତୁ ଭାରତ ବାହାରେ ବୁଦ୍ଧ ଧର୍ମ ବହୁତ ପ୍ରଚାର ରହିଛି। ଆପଣ ଦେଖିବେ ଯୋଉ ରହିଛି ତିବତ ଗୋଟେ ରାଜ୍ୟ ରହିଛି, ତିବତରେ ଚାଇନା ତାକୁ ଆକ୍ରମଣ କରିକି ତିବତକୁ ନିଜ ଅଧିକାର ନେଇଯାଇଛନ୍ତି। ତାଙ୍କର ଯେ ଧର୍ମ ନେତା ଯେ ଦଲାଇ ଲାମା, ସେ ହେଉଛନ୍ତି ବୌଦ୍ଧ ଧର୍ମର ସେ ପ୍ରତୀକ, ବୌଦ୍ଧ ଧର୍ମ ତାଙ୍କ ଗ୍ରହଣ କରିଛନ୍ତି, ତେଣୁ ସିଏ ବର୍ତ୍ତମାନ ଆମର ଭାରତରେ ଆଶ୍ରୟ ନେଇଛନ୍ତି। ତେଣୁ ତିବତୀୟ ମାନଙ୍କୁ ଆମର ଭାରତର ବିଭିନ୍ନ ସ୍ଥାନରେ ତାଙ୍କୁ ଦିଆଯାଇଛି, ମାନେ ଜାଗା ଦିଆଯାଇଛି, ତାଙ୍କୁ ଶରଣାଗତ କରାଯାଇଛି, ଶରଣାପନ୍ନ ହିସାବରେ ରହିଛନ୍ତି ସେମାନେ। ଆମର ଏ ଯେଉଁ ଚନ୍ଦ୍ରଗିରି ରହିଛି ଓଡ଼ିଶାରେ, ସେଠି ସେମାନେ ରହିଛନ୍ତି, ତିବତୀୟ ସ୍କୁଲ ଗୋଟେ ରହିଛି, ଆମେ ଯାଇଥିଲୁ ସେଠି ଅଡିଟ୍ କରିବା ପାଇଁ ଯାଇଥିଲୁ। ଯାହା ହଉ ଏଇ ବୁଦ୍ଧ ଧର୍ମ ଚାରିଆଡ଼େ ଯେତେବେଳେ ବ୍ୟାପିଗଲା, ସେତେବେଳେ ପୁଣି ପ୍ରକୃତରେ ଆମର ଯେଉଁ ବୈଦିକ ଧର୍ମକୁ ପୁଣି ସ୍ଥାପନ କରିବାର ଆବଶ୍ୟକତା ପଡ଼ିଲା, ଯେଉଁଥିପାଇଁ କି ଶଙ୍କରାଚାର୍ଯ୍ୟ ଆସିଲେ। ଶଙ୍କରାଚାର୍ଯ୍ୟ ହେଉଛନ୍ତି ଶିବଜୀଙ୍କର ଅବତାର, ସେ ପ୍ରକୃତରେ ଭଗବାନଙ୍କ ବିଷୟରେ ଜାଣିଛନ୍ତି, କିନ୍ତୁ ସେ ସମୟର ଦେଶ କାଳ ପାତ୍ର ଅନୁସାରେ ସେ ସମୟରେ ସିଏ ଯୋଉ ମାନେ ଆମର ଯୋଉ ରହିଛି ପ୍ରକୃତ ଜ୍ଞାନ, ବୈଦିକ ଜ୍ଞାନ ଯୋଉ ରହିଛି ଭଗବାନଙ୍କ ସମ୍ବନ୍ଧୀୟ ଜ୍ଞାନ, ପରମ ସତ୍ୟକୁ ସେ ଉଦ୍ଘାଟନ କରିନଥିଲେ, ସେ ଆଂଶିକ ସତ୍ୟ ଉଦ୍ଘାଟନ କରିଥିଲେ। ତେଣୁ ବେଦର ଯୋଉ ମୁଖ୍ୟ ଯୋଉ ରହିଛି ଜ୍ଞାନ, ସେ ଜ୍ଞାନକୁ ଉହ ରଖିକି ବା ଗୋପ୍ୟ ରଖିକିରି ସେ ଯୋଉ ଗୌଣ ଜ୍ଞାନ ପ୍ରଦାନ କରିଛନ୍ତି ବେଦର। ତେଣୁ ଇଏ ହେଉଛି ଶଙ୍କରାଚାର୍ଯ୍ୟ, ସେଥିପାଇଁ ଶଙ୍କରାଚାର୍ଯ୍ୟକୁ ଆମର ଯେତେବେଳେ ଚୈତନ୍ୟ ମହାପ୍ରଭୁ ଆସିଲେ ସେଟା ସେ କହିଛନ୍ତି, ସେ ଶଙ୍କରାଚାର୍ଯ୍ୟ ଯୋଉ ଭାଷା ଦେଇଛନ୍ତି ତାକୁ ମାୟାବାଦୀ କୁହାଯାଉଛି। ଶଙ୍କରାଚାର୍ଯ୍ୟଙ୍କର ଯୋଉ ମୁଖ୍ୟ ଯୋଉ ତତ୍ତ୍ୱ ରହିଛି ତାର ମୁଖ୍ୟ ହେଉଛି କ'ଣ ନା ବ୍ରହ୍ମ ସତ୍ୟ ଜଗତ ମିଥ୍ୟା, ଏ ଜଗତ ମିଥ୍ୟା ବୋଲି ପ୍ରତିପାଦନ କରିଛନ୍ତି। ତେଣୁ ସେ ଭଗବତ ଗୀତାର ବା ଏବଂ ବିଶେଷ ଭାବରେ ପ୍ରଭୁପାଦ ମହାରାଜ ଯଦି କହୁଛନ୍ତି ଭଗବତ ଗୀତାର ଯୋଉ ସେ ଭାଷା ଦେଇଛନ୍ତି ସେଥିରେ ସେ କହିଛନ୍ତି ଯେ ନାରାୟଣ ପର ଅବ୍ୟକ୍ତା, ଭଗବାନ ହେଉଛନ୍ତି ଭୌତିକ ଜଗତର ଉର୍ଦ୍ଧ୍ୱରେ ସେ ଗ୍ରହଣ କରିଛନ୍ତି, କିନ୍ତୁ ଅନ୍ତିମ ସତ୍ୟଙ୍କର ଅନ୍ତିମ ସତ୍ୟ ଯିଏ ସେ ନିର୍ବିଶେଷ ବା ତାଙ୍କର କୌଣସି ଆକାର ନାହିଁ, ଏଇଭଳି ଭାବରେ ସେ ଜ୍ଞାନ ପ୍ରଦାନ କରିଛନ୍ତି, ଆଂଶିକ ସତ୍ୟ ପ୍ରଦାନ କରିଛନ୍ତି। ତେଣୁ ଯେ ତାପରେ ଯେତେବେଳେ ଚୈତନ୍ୟ ମହାପ୍ରଭୁ ଆସିଲେ ସେତେବେଳେ ସେ ପୂର୍ଣ୍ଣ ସତ୍ୟକୁ ସ୍ଥାପନ କରିଛନ୍ତି। ସେଥିପାଇଁ ଶଙ୍କରାଚାର୍ଯ୍ୟଙ୍କ ବିଷୟରେ କୁହାଯାଉ, ଶଙ୍କରାଚାର୍ଯ୍ୟ ବେଦାନ୍ତ ସୂତ୍ରକୁ ଏଭଳି ଭାବରେ ଭାଷା ଦେଇଥିଲେ ଯାହାଫଳରେ କି ତାର ଗୌଣ ଅର୍ଥକୁ ପ୍ରକାଶ କରିଛନ୍ତି, ମୁଖ୍ୟ ଅର୍ଥକୁ ପ୍ରକାଶ କରିନାହାନ୍ତି। ଏ ବିଷୟରେ ବିସ୍ତାର ଭାବରେ ବର୍ଣ୍ଣନା ଅଛି, ଆମେ ଏ ବିଷୟରେ ଆଲୋଚନା କରିବାନି, କିନ୍ତୁ ଏତିକି ଜାଣିବା ଯେ ଶଙ୍କରାଚାର୍ଯ୍ୟ ଗୌଣ ସତ୍ୟକୁ ଉପସ୍ଥାପନ କରିଛନ୍ତି, ମୁଖ୍ୟ ସତ୍ୟକୁ ଉପସ୍ଥାପନ କରିନାହାନ୍ତି। ତେଣୁ ଏଠି କୁହାଯାଉଛି ଯେ ଯୋଉ ଶଙ୍କରାଚାର୍ଯ୍ୟ ଯୋଉ ଆସିଥିଲେ ସେ ସେଥିପାଇଁ ମହା ମାନେ ଶ୍ରୀମଦ୍ ଭାଗବତର ଭାଷ୍ୟ ପ୍ରଦାନ କରିନାହାନ୍ତି। କିନ୍ତୁ ବର୍ତ୍ତମାନ ଆମେ ଦେଖିବା ଶ୍ରୀମଦ୍ ଭାଗବତର ବହୁତ ଯେଉଁମାନେ ଭକ୍ତ ନୁହନ୍ତି ସେମାନେ ମଧ୍ୟ ସେସବୁ ଭାଷ୍ୟ ପ୍ରଦାନ କରୁଛନ୍ତି। ତେଣୁ ଶ୍ରୀମଦ୍ ଭାଗବତଙ୍କ ପ୍ରକୃତରେ ଯେଉଁମାନେ ଶିବଜୀ ଯେଉଁ କହିଲେ ଭକ୍ତିଆ ଭାଗବତଂ ଗାୟ, ଶିବଜୀ କହୁଛନ୍ତି ଯେ ପ୍ରକୃତରେ ଭାଗବତଙ୍କୁ ଜଣେ ଭକ୍ତ ନହେଲେ ଏ ଭାଗବତ ବୁଝିପାରିବେ ନାହିଁ। ସେଥିପାଇଁ ଆମେ ପାଠ କଲେ ଯାଅ ଭାଗବତ ପଢ଼ ବୈଷ୍ଣବର ସ୍ଥାନ, ଭକ୍ତମାନେ ହିଁ ଭାଗବତଙ୍କୁ ଆସ୍ୱାଦନ କରିପାରିବେ। ତେଣୁ ଭାଗବତଂ ଯେଉଁମାନେ ଜାଣିବା ପାଇଁ ଚାହୁଁଛନ୍ତି ସେମାନେ ଏଇ ବୈଷ୍ଣବମାନଙ୍କ ପାଖରେ ଯାଇକିରି ଏ ଭାଗବତଂ ଶ୍ରବଣ କରିବେ। ତେଣୁ ଭାଗବତଂ ସେଥିପାଇଁ ଶିବଜୀ କହୁଛନ୍ତି ଯେ ଭକ୍ତିଆ ଭାଗବତଂ ଗ୍ରାହ୍ୟ ନ ବୁଦ୍ଧିଆ ନ ଚଟିକିଆ, ବୁଦ୍ଧିଆ ବା ନିଜର ବୁଦ୍ଧି ଅଛି ବା ସେମାନେ ଅନ୍ୟାନ୍ୟ ଶାସ୍ତ୍ରକାରମାନଙ୍କର ଯୋଉ ଟୀକା ଅଛି ତାକୁ ପଢ଼ିକିରି ଭାଗବତଂ ଜାଣିଯିବେ ସେଟା ନୁହଁ। ତେଣୁ ଏ କଥା କୁହାଯାଉଛି ଯେ ବ୍ରହ୍ମନାଥ ଯେ ଶିବଜୀ ସେଥିପାଇଁ ଯୋଉ କହିଲେ ଯେତେବେଳେ ଭଗବାନଙ୍କ କଥା କହୁଥିଲେ ଭଗବାନଙ୍କ ବିଷୟରେ ବା ଏଇ ଭାଗବତଙ୍କ ଯେତେବେଳେ କହୁଥିଲେ ସେଠି ଆଉ କେହି ନଥିଲେ, କେବଳ ପାର୍ବତୀ ରହିକିରି ହୁଁ ହୁଁ ମାରୁଥିଲେ। ମୋର ଏହି ସମୟରେ ଗୋଟେ ରହିଛି ସଂକ୍ଷେପରେ ମୁଁ କହିବି ମୋର ନିଜର ଅନୁଭୂତି, ସେ ସମୟରେ ମୁଁ ମଧ୍ୟ ଯେତେବେଳେ ଏଇ କଥା କହୁଥିଲେ ଶ୍ରୀ ଗୌରଙ୍ଗ ସିଂ ମହାରାଜ ମନ୍ଦିରରେ କହୁଥିଲେ ସେ ସମୟରେ ମୁଁ ଯାଇକି ସେଠି ଉପସ୍ଥିତ ଥିଲି ଶ୍ରବଣ କରୁଥିଲି ଏଇ କଥାଟି। ତେଣୁ ମୁଁ ଭାବିଲି ଯାହା ହଉ ଯୋଉ ଯଦିଓ ମୁଁ ଡେରିରେ ଆସିଛି କିନ୍ତୁ ମୁଖ୍ୟ ଯୋଉ ରହିଛି ଭାଗବତର ଦଶମ ସ୍କନ୍ଧ ବର୍ଣ୍ଣନା କରାଯିବ ସେଇ ନବମ ଅଧ୍ୟାୟ ନବମ ସ୍କନ୍ଧରେ ଏଇ କଥା ଆଲୋଚନା ହଉଥିଲା, ତେଣୁ ମୁଁ ଅନ୍ତତଃ ପକ୍ଷେ ମୁଁ ଦଶମ ସ୍କନ୍ଧ ଠିକ ସମୟରେ ଆସି ପହଞ୍ଚି ଯାଇଛି, ଦଶମ ସ୍କନ୍ଧ ଶୁଣିବି। କିନ୍ତୁ ଆମର ଦୁର୍ଭାଗ୍ୟକୁ ମହାରାଜ ଚାଲିଗଲେ ଉଣେଇଶ ଚାଲିଗଲେ ସେ ନବମ ସ୍କନ୍ଧ ଶେଷ କରି ଚାଲିଯାଇଛନ୍ତି, ସେ ଦଶମ ସ୍କନ୍ଧ କହିପାରିନାହାନ୍ତି। ଯାହା ତାପରେ ଆମର ଭାଗବତମର ଚାଲିଛି ବର୍ତ୍ତମାନ ଧାରାବାହିକ ଭାବେ ଚାଲିଛି ଏବଂ ଆମର ଅଷ୍ଟମ ସ୍କନ୍ଧ ବର୍ତ୍ତମାନ ଚାଲିଛି, ଆସ୍ତେ ଆସ୍ତେ ଆମେ ଦଶମ ସ୍କନ୍ଧ ମଧ୍ୟ ଆଲୋଚନା କରିବା। କିନ୍ତୁ ଶିବଜୀ ଯେତେବେଳେ ଏଇଭଳି ଭାବରେ ଭଗବାନ କଥା ଆଲୋଚନା କରୁଥିଲେ ଯେତେବେଳେ ପାର୍ବତୀ ଦେବୀ ସେ ଟିକେ ନିଦ୍ରା ହେଇଯାଇଛି ତାଙ୍କର, ସେ ଭାବୁଛନ୍ତି ମୁଁ ଦଶମ ସ୍କନ୍ଧ ବେଳକୁ ଶୁଣିବି ଏସବୁ କଥା ଛାଡ଼ିଦେବି, ନବ ସ୍କନ୍ଧ ଯାଇ ଛାଡ଼ିଦେଲେ ଚଳିବ, ନିଦ୍ରା ହେଇଯାଇଛି ତାଙ୍କୁ। କିନ୍ତୁ ସୁକଦେବ ଗୋସ୍ୱାମୀ ଯେ ସିଏ ହେଉଛନ୍ତି ପ୍ରକୃତ ରାଧାରାଣୀଙ୍କର ସୁଆ, ତେଣୁ ଭଗବାନ ଯେତେବେଳେ ଚାଲିଯାଇଛନ୍ତି ସେତେବେଳେ ସିଏ ଶୁକ ରୂପ ଧାରଣ କରିକି ସେଇ ଶୁକ ରୂପରେ ଥିଲେ ସିଏ ଯେ ସିଏ ଆସିକିରି ସେଇଠି ଶ୍ରବଣ କରୁଛନ୍ତି, ଏକ ଆମର କାନରେ ଶ୍ରବଣ କରୁଛନ୍ତି, ତେଣୁ ସେ ହୁଁ ହୁଁ ମାରୁଛନ୍ତି, ଶିବଜୀ ଯାହା କହୁଛନ୍ତି ସେ ହୁଁ ହୁଁ ମାରୁଛନ୍ତି। ତେଣୁ ଶିବଜୀ ଯେତେବେଳେ ଦେଖିଲେ ପାର୍ବତୀ ତାଙ୍କୁ ଘୁଙ୍ଗୁଡ଼ି ମାରୁଛନ୍ତି ନିଦ୍ରା ଯାଇଛନ୍ତି, ତେଣୁ ହୁଁ କିଏ ମାରୁଛି ଦେଖିଲାବେଳକୁ ଉପରେ ଆମ ସାଗର ବେଳକୁ ଶୁକଟେ ଶୁକ ପକେଇଟେ ରହିଛି, ତେଣୁ ଶିବଜୀ ରାଗି ଯାଇକି ତାକୁ ମାରିବା ପାଇଁ ପଡ଼ିଲି। ଏବଂ ସେ ସମୟରେ ସେ ଶୁକ ପକେଇ ଚାଲି ଯାଇକିରି ଏ ଯେ ବ୍ୟାସଦେବଙ୍କର ଯେ ପତ୍ନୀ ତାଙ୍କର ଗର୍ଭରେ ସେ ଆଶ୍ରୟ ନେଇଛନ୍ତି, ତେଣୁ ଏଠି ତାଙ୍କୁ କୁହାଯାଇ ବ୍ରହ୍ମର ଆହତ ବୋଲି କୁହାଯାଉଛି, ଶିବଜୀ ଶୁକଦେବ ଗୋସ୍ୱାମୀଙ୍କୁ ବ୍ରହ୍ମରାହତ ବୋଲି କହିଲେ, ଶୁକଦେବ ଗୋସ୍ୱାମୀ ଭଗବାନଙ୍କ ଦ୍ୱାରା ସୁରକ୍ଷିତ ହେଇଥିଲେ ଏବଂ ସେଇ ଶୁକଦେବ ବ୍ରହ୍ମରାହତ ଯେ ଶୁକଦେବ ଗୋସ୍ୱାମୀ ସେ ଭୃଂସ ପ୍ରୀତ ସେ ବହୁତ ପ୍ରୀତ ଅନୁଭବ କଲେ, ଯେଉଁମାନେ ଭଗବାନଙ୍କ ଭକ୍ତ ସେମାନେ କେଉଁଥିରେ ଆନନ୍ଦ ପ୍ରାପ୍ତ ହୁଅନ୍ତି, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ଭଗବାନର ଭକ୍ତ ପ୍ରଥମେ ସେମାନେ ଭଗବାନଙ୍କ ସମ୍ବନ୍ଧୀୟ କଥା ଶୁଣିବା ପାଇଁ ଆଗ୍ରହ ପ୍ରକାଶ କରନ୍ତି। ଯେତେ ଭଗବାନ କଥା କହିଲେ ମଧ୍ୟ ସେମାନେ ତୃପ୍ତି ପାଉନାହାନ୍ତି, ଆହୁରି ଅଧିକ ରୋଗୀ ଶୁଣିବା ପାଇଁ ଚାହୁଁଛନ୍ତି। ଆମେ ଦେଖିବା ସୁଖଦେବ ଗୋସ୍ୱାମୀ କହିବା ପାଇଁ ଆନନ୍ଦ ପ୍ରକାଶ ତାଙ୍କର ରହିଛି, ସେ ବହୁତ ଖୁସି ହେଉଛନ୍ତି ଏବଂ ପରୀକ୍ଷିତ ମହାରାଜ ଶୁଣିବା ପାଇଁ ବହୁତ ଆନନ୍ଦ ତାଙ୍କର ରହୁଛି। ସେ କୌଣସି କିଛି ଖାଦ୍ୟ ଗ୍ରହଣ ନ କରି କିଛି ପାନୀୟ ଗ୍ରହଣ ନ କରି ମଧ୍ୟ ସେ ଆନନ୍ଦ ପ୍ରାପ୍ତ ହେଉଛନ୍ତି। କାରଣ ଯେଉଁମାନେ ଭଗବାନଙ୍କ ଭକ୍ତ, ଭଗବତ ଗୀତା ଦଶମ ଅଧ୍ୟାୟ ଭଗବାନ କହୁଛନ୍ତି ଯେ ଅହମ୍ ସର୍ବସ୍ୱ ପ୍ରଭୁ ମତ ସର୍ବଂ ପ୍ରବର୍ତ୍ତତେ ଇତିମତ୍ତା ଭଜନ୍ତି ମା ବୁଦ୍ଧ ଭାବ ସଂହିତା ମଚିତ ଭଗବତ ପୁରାଣ ବୋଧୟନ୍ତ ପରସ୍ପରମ କଥୟନ୍ତଶ୍ଚ ମାଂ ନିତ୍ୟଂ ତୁଷ୍ୟନ୍ତି ଚ ରମନ୍ତି। ଭଗବାନଙ୍କର ଯେଉଁମାନେ ଭକ୍ତ ସେମାନେ ସବୁଠି ଭଗବାନ ଦର୍ଶନ କରନ୍ତି, ଭଗବାନ ସବୁଠାରେ ବିରାଜମାନ ଅଛନ୍ତି, ସେଟାକୁ ଦର୍ଶନ କରନ୍ତି ସେମାନେ। ତେଣୁ ତାଙ୍କ ଭିତରେ ଯେତେବେଳେ ଆଲୋଚନା ହୁଏ ମଚିତ ମଦଗତ ପ୍ରାଣ, ସବୁବେଳେ ତାଙ୍କର ଚିତ୍ତରେ ତାଙ୍କ ପ୍ରାଣରେ ଭଗବାନ ହିଁ ରହିଛନ୍ତି। ତେଣୁ ବୋଧୟନ୍ତ ପରସ୍ପରମ ଯେତେବେଳେ ସେମାନେ ନିଜ ନିଜ ଜଣ ଜଣ ଦେଖୁଛନ୍ତି ସେମାନେ ଏହି ଭଗବାନ କଥା ହିଁ ଆଲୋଚନା କରନ୍ତି। ମଚିତ ମଦଗତ ପ୍ରାଣ ବୋଧୟନ୍ତ ପରସ୍ପରମ କଥୟନ୍ତ ତୁଷନ୍ତି ଚ ରମନ୍ତି, ସେଇଥିରେ ହିଁ ତାଙ୍କର ଆନନ୍ଦ। କିନ୍ତୁ ଆମେ ଦେଖିବା ଅନ୍ୟମାନେ ଯେଉଁମାନେ ବୌଦ୍ଧିକ ସ୍ତରରେ ଅଛନ୍ତି ସେମାନେ ଯେତେବେଳେ ଦେଖାଯିବେ କ'ଣ ଆଲୋଚନା କରିବେ ନା, କେତେ ତମର ଧନ ସମ୍ପତ୍ତି ହେଲା, କେତେ ରୋଜଗାର କଲ, କେତେ ପଇସା ପାଇଲ, କେତେ ଟଙ୍କା ଲାଭ ହେଲା, ଏଇଭଳି ଭାବରେ ତାଙ୍କର ଆଲୋଚନା ଗ୍ରାମ୍ୟ କଥା ଆଲୋଚନା। କିନ୍ତୁ ଯେଉଁମାନେ ଭଗବାନ ଭକ୍ତ ସେମାନେ ଆଲୋଚନା କ'ଣ କରିବେ ନା, ଏଇ ଭଗବାନଙ୍କ ସମ୍ବନ୍ଧରେ ଆଲୋଚନା କରିବେ। ତେଣୁ ଯେତେବେଳେ ପରୀକ୍ଷିତ ମହାରାଜ ଏସବୁ ପ୍ରଶ୍ନ ପଚାରୁଛନ୍ତି ଭଗବାନ ବିଷୟରେ, ତେଣୁ ଆମେ ଏଇଥିରୁ ଅନୁମାନ କରିପାରିବା ଯେ ସୁଖଦେବ ଗୋସ୍ୱାମୀ କେତେ ଆନନ୍ଦ ଆସୁନଥିଲେ। କିନ୍ତୁ ବ୍ୟାସଦେବ ବହୁତ ବର୍ଷ ରହିଲା ପରେ, 15-16 ବର୍ଷ ଖଣ୍ଡେ ରହିଲା ପରେ ତାଙ୍କ ମାତୃଗର୍ଭରେ ବ୍ୟାସଦେବ ତାଙ୍କୁ ଅନୁରୋଧ କରେ ତମେ ଆସ, ମାନେ ପୃଥିବୀ ପୃଷ୍ଠକୁ ଆସ, ଜନ୍ମଗ୍ରହଣ କର। କିନ୍ତୁ ସେ କହିଲେ ନା, ମୁଁ ପୃଥିବୀ ପୃଷ୍ଠକୁ ଯିବିନି, କାହିଁକିନା ମାୟା ମତେ ଗ୍ରାସ କରିବ, ମାୟା ଦ୍ୱାରା ମୁଁ ଆକ୍ରାନ୍ତ ହେଇଛି, ଯିବିନି। ତେଣୁ ବ୍ୟାସଦେବ ଭଗବାନ କୃଷ୍ଣଙ୍କୁ ଦ୍ୱାରକରେ ଯାଇ ଆଣିକିରି ତାଙ୍କୁ ଭଗବାନ କୃଷ୍ଣ ତାଙ୍କୁ ଆଶ୍ୱାସନା ଦେଲେ, କହିଲେ ତମକୁ ମାୟା ଗ୍ରାସ କରିବନି, କହିବାରୁ ସେ ଯାଇ ଜନ୍ମଗ୍ରହଣ କଲେ। ଏବଂ ଜନ୍ମଗ୍ରହଣ ଯେତେବେଳେ କଲେ ସାଙ୍ଗେ ସାଙ୍ଗେ ସେ ଚାଲିଲେ, ମାନେ ବଣକୁ ଚାଲିଲେ ଭଗବାନଙ୍କର ଆରାଧନା, ବ୍ରହ୍ମ ଆରାଧନା କରିବା ପାଇଁ। ସେ ହେଉଛନ୍ତି ଶିବଜୀ ହେଉଛନ୍ତି ପରିନିଷ୍ଠିତ କି ନିର୍ଗୁଣୀ, ଭଗବାନଙ୍କର ବ୍ରହ୍ମପତି ପ୍ରତି ସେ ଆକର୍ଷିତ ହେଇଥିଲେ। ତେଣୁ ସେ ଜନ୍ମରୁ ସେ ଚାଲିଲେ, ବଣକୁ ଚାଲିଲେ, ଯୋଗୁ ଭଗବତ ଭାଗବତର ପ୍ରତିମ ଶୁଦ୍ଧ ଗୋସ୍ୱାମୀ ତାଙ୍କ କଥା ବର୍ଣ୍ଣନା କରିଛନ୍ତି, ଯେଉଁ ପ୍ରବେଦନ ତମନ ପେତ ମପେତ କୃତ୍ୟମ ଦୈପାୟନ ବିରକା ତର ଆଦୁ ଭାବ ପୁତ୍ରେତି ତନ୍ମୟତା ତରବ ବିନେଦୁ ତଂ ସର୍ବଭୂତ ହୃଦୟ ମୁନିମାନ୍ତ। ସେ ଜନ୍ମ ହେଇକିରି ଚାଲିଯାଉଛନ୍ତି, ତାଙ୍କର ନାମକରଣ ବି ହେଇନି, ଆଉ ଅନ୍ୟ ସଂସ୍କାର କଥା ଛାଡ଼ନ୍ତି। ତେଣୁ ବ୍ୟାସରେ ତାଙ୍କ ପଛରେ ଯାଉଛନ୍ତି, ପୁତ୍ର ପୁତ୍ର ବୋଲି ଡାକୁଛନ୍ତି, ତାଙ୍କ ନାମକରଣ ହେଇନି ସେତେବେଳେ। ତେଣୁ ଏଇଭଳି ଭାବେ ସୁଖଦେବ ଗୋସ୍ୱାମୀ ଯେ କି ଭଗବାନଙ୍କର ପ୍ରତି ସେ ରହିଛନ୍ତି, ତାଙ୍କର ଆକର୍ଷଣ ରହିଛି ମୂଳରୁ ପରିନିଷ୍ଠିତ, ଯଦିଓ ସେ ବ୍ରହ୍ମ ପ୍ରତି ଆକର୍ଷିତ ହେଇଥିଲେ, କିନ୍ତୁ ଯେତେବେଳେ ଭଗବାନଙ୍କର ବିଭିନ୍ନ ନାମ ରୂପ ଗୁଣ ଲୀଳା ଏସବୁ ଶ୍ରବଣ କଲେ ସେତେବେଳେ ସେ ଆକର୍ଷିତ ହେଇକି ଆସିଲେ, ତାଙ୍କ ପିତାଙ୍କୁ ଆସିଛନ୍ତି ଏବଂ ତାଙ୍କଠାରୁ ଏଇ ଭାଗବତ ଶ୍ରବଣ କରିଛନ୍ତି। ତେଣୁ ଏଇ ଭାଗବତ ହେଉଛି ବୈଦିକ ପ୍ରଥମରୁ ସେଟା ବର୍ଣ୍ଣନା କରାଯାଇଛି, ନିଗମ କଳ୍ପତର ଗଳିତମ ଫଳ, ସମସ୍ତ ଯୋଉ ନିଗମ ବା ଯୋଉ ବୈଦିକ ସାହିତ୍ୟ ସବୁ ରହିଛି ତାକୁ ଗୋଟେ ଯଦି କଳ୍ପବୃକ୍ଷ ସହିତ ତୁଳନା କରାଯିବ, ତାର ସୁପକ ମିଷ୍ଟ ଫଳ ହେଉଛି ଶ୍ରୀମଦ୍ ଭାଗବତ। ତେଣୁ ଏଥିରୁ ଅନୁମାନ କରିବା ଭାଗବତ କେତେ ରସାଳ ଜିନିଷ, ରସାଳ ବସ୍ତୁ। ତେଣୁ ଏଇ ଭାଗବତ ମାନେ ସବୁ ଜ୍ଞାନ ରହିଛି, ଗୋପାଳ ମହାରାଜ ଇଏ ହେଉଛି ସ୍ନାତକୋତ୍ତର, ଅନ୍ୟ ଜାଗାରେ କହିଛନ୍ତି ଇଏ ହେଉଛି ସ୍ନାତକ ବୋଲି କହିଛନ୍ତି, ଚୈତନ୍ୟ ଚୈତନ୍ୟ ସ୍ନାତକୋତ୍ତର ବୋଲି କୁହାଯାଇଛି, କିନ୍ତୁ ଏଠାରେ ସେ କହୁଛନ୍ତି ଇଏ ହେଉଛି ସ୍ନାତକୋତ୍ତର ଷ୍ଟଡି। ଭଗବାନ ବିଷୟରେ ଯଦି ଆମେ ଜାଣିବା ପାଇଁ ଚାହିଁବା, ତାହେଲେ ପ୍ରାଥମିକ ଜ୍ଞାନ ହେଉଛି ପାଇବା କେଉଁଠୁ ନା ଭଗବତ ଗୀତାରୁ ପାଇବା, କିନ୍ତୁ ଅଧିକ ରିସର୍ଚ୍ଚ ଜ୍ଞାନ ପାଇବା, ଅଧିକରୁ ଅଧିକ ଜ୍ଞାନ କେଉଁଠୁ ପାଇବା ନା ଭାଗବତଙ୍କୁ ପାଇବା। ତେଣୁ ଏଇ ଭାଗବତରେ ସମସ୍ତ ଜ୍ଞାନ ରହିଛି, ତା ପରେ ନବମ ଅଧ୍ୟାୟରେ ଭଗବାନ ସେ ଜ୍ଞାନ ପ୍ରଦାନ କରିବେ, ଯାହାକୁ ଚତୁଶ୍ରୁତି ଭାଗବତ ବୋଲି କୁହାଯାଉଛି। ସେ ଚତୁଶ୍ରୁତି ଚାରୋଟି ଶ୍ଳୋକରେ ଭଗବାନ ଯାହା କହିଲେ ବ୍ରହ୍ମାଙ୍କୁ, ବର୍ତ୍ତମାନ ତାକୁ ଆମେ 18,000 ଶ୍ଳୋକରେ ପ୍ରାପ୍ତ ହେଉଛି। ଆସନ୍ତା ଆମର 12 ତାରିଖରେ ଏଇ ଭାଗବତର ଜନ୍ମ ରହିଛି, କଟକରେ ମାତାଜୀ ଜଣେ ସେଟାକୁ ପାଳନ କରୁଛନ୍ତି, ଆମର ଭକ୍ତମାନେ ମଧ୍ୟ ଏଠି ଯିବେ 12 ତାରିଖରେ। ତେଣୁ ସେ ବିଷୟରେ ଆମେ ପରେ ଆଲୋଚନା କରିବା। ତେଣୁ ଭାଗବତମ ଯେତେ ଯିଏ ଯେଉଁ ପ୍ରଶ୍ନ ପଚାରିବେ, ଇଏ ହେଉଛନ୍ତି ଭାଗବତମର ଏକ୍ସପର୍ଟ, ସୁଖଦେବ ଗୋସ୍ୱାମୀ ଭାଗବତମର ଏକ୍ସପର୍ଟ, ସେ କେବଳ ଭାଗବତମ ହିଁ କହୁଛନ୍ତି, ଆଉ କିଛି କହୁନାହାନ୍ତି। ତେଣୁ ଆପଣ ଜାଣିବେ ସୁଖଦେବ ଗୋସ୍ୱାମୀ ଯେତେବେଳେ ପରୀକ୍ଷିତ ମହାରାଜ ଯେତେବେଳେ ଅଭିଶାପଗ୍ରସ୍ତ ହେଇଛନ୍ତି ଯେତେବେଳେ ସେଠି 60,000 ମୁନିଋଷିମାନେ ଆସି ପହଞ୍ଚି ଯାଇଛନ୍ତି ଏବଂ ପରୀକ୍ଷିତ ମହାରାଜ ଯେତେବେଳେ ପ୍ରଶ୍ନ ପଚାରୁଛନ୍ତି କେହି କିଏ କେତେ ପ୍ରକାର କଥା କହୁଛନ୍ତି କିନ୍ତୁ ସୁଖଦେବ ଗୋସ୍ୱାମୀ 16 ବର୍ଷର ବାଳକ ଉଲଗ୍ନ ଅବସ୍ଥାରେ ସେ କୌଣସି ବସ୍ତ୍ର ପରିଧାନ କରିନାହାନ୍ତି କିନ୍ତୁ ଯେତେବେଳେ ସେ ସେଠି ଆସି ପହଞ୍ଚାଉଛନ୍ତି ସମସ୍ତ ମୁନିଋଷିମାନେ ସେଠି ଠିଆ ହେଇଯାଉଛନ୍ତି ତାଙ୍କ ସମ୍ମାନ ପ୍ରଦର୍ଶନ କରୁଛନ୍ତି ତେଣୁ ଯେଉଁମାନେ ଭଗବାନ ଭକ୍ତ ତାଙ୍କର ଦର୍ଶନରୁ ସେ ଜାଣିପାରିବେ କେବଳ ଦେଖିବାରୁ ଜାଣିପାରିବେ ଯେ ପ୍ରକୃତ ସେ କିଏ ମହାପୁରୁଷର ଲକ୍ଷଣ ଅଛି ସବୁ ତେଣୁ ସମସ୍ତେ ଠିଆ ହେଇକି ତାଙ୍କୁ ସମ୍ମାନ ପ୍ରଦର୍ଶନ କରୁଛନ୍ତି କିନ୍ତୁ ବ୍ୟାସଦେବ ନାରଦ ଏମାନେ ସବୁ ସେଠି ଠିଆ ହେଇନାହାନ୍ତି ସେମାନେ ବସିଛନ୍ତି ଏଭଳି ଭାବରେ ସୁଖଦେବ ଗୋସ୍ୱାମୀ ଯେତେବେଳେ ଶୁଣୁଛନ୍ତି ପରୀକ୍ଷିତ ମହାରାଜ ପ୍ରଶ୍ନ ସବୁ ତେଣୁ ସେ କେତେ ଆନନ୍ଦିତ ହେଉଛି ଆମେ ଅନୁମାନ କରିପାରିବା 5,000 ବର୍ଷ ତଳ କଥା ଆମେ ଖାଲି ଅନୁମାନ କରିପାରିବା ସୁଖଦେବ ଗୋସ୍ୱାମୀ ମଧ୍ୟ ସେଟା ଅନୁମାନ କରୁଛନ୍ତି ତେଣୁ ସେ କହୁଛନ୍ତି ସୁଖଦେବ ଗୋସ୍ୱାମୀ ଏଠି କହୁଛି ସିଏ ଭୃଂଶମ ପ୍ରୀତ ବହୁତ ଖୁସି ହେଇଗଲେ କାରଣ ସିଏ ଯଦି ଅନ୍ୟ ପରୀକ୍ଷିତ ମହାରାଜ ଯଦି ଅନ୍ୟ କ'ଣ ପଚାରିଥାନ୍ତେ ତାହେଲେ ସୁଖଦେବ ଗୋସ୍ୱାମୀ ସେ ଆନନ୍ଦିତ ହେଇନଥାନ୍ତେ ପରୀକ୍ଷିତ ମହାରାଜ ଯେଉଁ ପ୍ରଶ୍ନ ପଚାରନ୍ତି ସେ କହିବେ ବରିହାନ ଏ ସେତେ ପ୍ରଶ୍ନ ଦ୍ୱିତୀୟ ସ୍କନ୍ଧରେ ପ୍ରଥମେ ସେଇଟା କୁହାଏ ଏତେ ତାଙ୍କ ପ୍ରୀତି ହେଇଯାଇଛନ୍ତି ସେ ଭଗବାନଙ୍କୁ ସ୍ତୁତି କରିବାକୁ ଭୁଲି ଯାଇଛନ୍ତି ଆମେ ଯେତେବେଳେ ଭଗବାନ କଥା କହୁଛେ ଅଧଘଣ୍ଟାରେ ଭଗବାନଙ୍କ ସ୍ତୁତି କରୁଛେ କିନ୍ତୁ ସୁଖଦେବ ଗୋସ୍ୱାମୀ ଏତେ ପ୍ରୀତ ହେଇଯାଇଛନ୍ତି ଯେ ସାଙ୍ଗେ ସାଙ୍ଗେ ସେ ପରୀକ୍ଷିତ ମହାରାଜ ପ୍ରଶ୍ନର ଉତ୍ତର ଦେବା ଆରମ୍ଭ କରିଛନ୍ତି ବରିହାନ ଏ ସେତେ ପ୍ରଶ୍ନ କୃତ ଲୋକ ହିତମ ରୂପମ ଆତ୍ମୀ ସମତା ପୁଂସା ସ୍ୱତବ୍ୟା ଦିଶିତ ପର ଏଇଭଳି କହିକିରି ସେ ଭଗବାନ କଥା ମାନେ ତାଙ୍କ ପ୍ରଶ୍ନର ଉତ୍ତର ଦେବା ଆରମ୍ଭ କରିଦେଇଛନ୍ତି କିନ୍ତୁ ତାପରେ ତାଙ୍କର ମନେ ପଡ଼ୁଛି ମୁଁ ଭଗବାନଙ୍କୁ ସ୍ତୁତି ନ କରି ଭଗବାନ କଥା କହିଲି ତେଣୁ ଦ୍ୱିତୀୟ ସ୍କନ୍ଧ ଚତୁର୍ଥ ଅଧ୍ୟାୟରେ 12-24 ସେଇ 13 ଶ୍ଳୋକରେ ଭଗବାନଙ୍କୁ ସେ ସ୍ତୁତି କରିଛନ୍ତି ଯେଉଁ ସ୍ତୁତି ଆମେ ପାଠ କଲେ ଶ୍ରିୟପତି ଯଜ୍ଞପତି ପ୍ରଜାପତି ଏ ହେଉଛି ବିଭିନ୍ନ ସ୍ତୁତି ରହିଛି 13 ସ୍ତୁତି ରହିଛି ତେଣୁ ସୁଖଦେବ ଗୋସ୍ୱାମୀ କହୁଛନ୍ତି ଯେ ବ୍ରହ୍ମର ତ ଭୃଂଶ ପ୍ରୀତ ବହୁତ ଖୁସି ହେଇଗଲେ ସେଥିପାଇଁ ଯେହେତୁ ସୁଖଦେବ ଗୋସ୍ୱାମୀଙ୍କୁ ସେଇ ପ୍ରଶ୍ନ ପରୀକ୍ଷିତ ମହାରାଜ ପଚାରିଛନ୍ତି ଯେଉଁ ପ୍ରଶ୍ନର ଉତ୍ତର ସେ ଭାଗବତଙ୍କୁ ଦେଇଦେଲେ ଆପଣମାନେ ଯେଉଁମାନେ ଛୋଟ ପିଲାମାନେ ଅଛନ୍ତି ଆମେମାନେ ମଧ୍ୟ ଆମର ଯେତେବେଳେ ପଢୁଥିଲେ ପାଠ ପଢୁଥିଲେ ଆମେ ଯେଉଁ ପାଠ ପଢିକି ଆସେ ଯଦି ସେଇ ପାଠ ପଢିଗଲା ପରୀକ୍ଷାରେ ତାହେଲେ ଆମେ କିଛି ଖୁସି ହେଇଯିବା ସେ ଆନ୍ସର ଆମେ ଦେଇଦେବା 100-100 ମାର୍କ ରଖିଦେବା ତେଣୁ ସୁଖଦେବ ଗୋସ୍ୱାମୀ ସେ ବହୁତ ଆନନ୍ଦିତ ହେଇଯାଇଛନ୍ତି ବ୍ରହ୍ମରାତ ଭୃଂଶ ପିତ ଏବଂ ବିଷ୍ଣୁନାଥ ଏର ସ୍ମରଛନ୍ତି ବିଷ୍ଣୁନାଥ ଇଏ ଜଣେ ଆଉ ଜଣେ ବିଷ୍ଣୁନାଥ ସୁଖଦେବ ଗୋସ୍ୱାମୀଙ୍କର ଶୁଣୁଛନ୍ତି ପରୀକ୍ଷିତ ମହାରାଜ ସେ ମଧ୍ୟ ବିଷ୍ଣୁନାଥ ବିଷ୍ଣୁନାଥ ବିଷୟରେ ଆପଣ ଜାଣିଥିବେ ପ୍ରଥମ ସ୍କନ୍ଧ ଅଷ୍ଟମ ଅଷ୍ଟମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଯେତେବେଳେ ଭଗବାନ ଯେତେବେଳେ କୁରୁକ୍ଷେତ୍ର ଯୁଦ୍ଧ ଶେଷ ହେଇଯାଇଛି ସେତେବେଳେ ସେ ଫେରିଯିବା ପାଇଁ ଚାହୁଁଛନ୍ତି ଏବଂ ସେ ଫେରିଯିବା ପାଇଁ ଯେତେବେଳେ ଚାହୁଁଛନ୍ତି ସେତେବେଳେ ଅନ୍ୟମାନେ ତାଙ୍କୁ ବହୁତ ସ୍ତୁତି କରିଛନ୍ତି ଏବଂ ସ୍ତୁତି କରିସାରିଲା ପରେ ଯେତେବେଳେ ସେ ଫେରିବାକୁ ବସୁଛନ୍ତି ସେତେବେଳେ ପରୀକ୍ଷିତ ମହାରାଜଙ୍କର ଯେ ମାତା ଉତ୍ତରା ଯାଇକିରି ସେଠି ପହଞ୍ଚୁଛନ୍ତି ଧାଇଁ ଯାଇକି ଆସି ପହଞ୍ଚୁଛନ୍ତି ପାହି ପାହି ମହାଯୋଗୀ ଦେବ ଦେବ ଜଗତ୍ପତି ନାନାତ୍ୱ ଦବୟଂ ପଶ୍ୟେ ଯତ୍ର ମୃତ୍ୟୁ ପରସ୍ପରମ୍ ଅସଧନା ପ୍ରଥମେ କ'ଣ କରିଛି ସେମାନେ ସବୁ ମାନେ ପର ମାନେ ଯୁଦ୍ଧରେ ହାରିସାରିଲା ପରେ ଅସଧନା ଆସିକିରି ପାଣ୍ଡବ 5 ଜଣଙ୍କୁ ହତ୍ୟା କରିଦେଇଛନ୍ତି ରାତିରେ ପାଣ୍ଡବ 5 ପୁତ୍ରଙ୍କୁ ହତ୍ୟା କରିଦେଇଛନ୍ତି ତାପରେ ଯେତେବେଳେ ନେଇକି ଦେଖିଛନ୍ତି ସେ ଦୁର୍ଯ୍ୟୋଧନଙ୍କୁ ସେତେବେଳେ ସେ ଦୁର୍ଯ୍ୟୋଧନ ମଧ୍ୟ ତାଙ୍କ ଉପରେ ବିରକ୍ତ ହେଇଛନ୍ତି କହିଲେ ଆମର ଏଇ ପାଣ୍ଡବ 5 ପୁତ୍ର ଆମର ଭବିଷ୍ୟତ ବଂଶଧର ଥିଲେ ତାଙ୍କୁ ତମେ ହତ୍ୟା କରିଦେଲ ଇଏ ସେ ତାଙ୍କ ଉପରେ ଖୁସି ହେଇନା କିନ୍ତୁ ପୁଣି ଅସଧନା କ'ଣ କରିଛନ୍ତି ଯେ ଦ୍ରୋଣାଚାର୍ଯ୍ୟଙ୍କର ପୁତ୍ର ସେ ପୁଣି କ'ଣ କଲେ ନା ଏଇ ଉତ୍ତରାଙ୍ଗ ଗର୍ଭରେ ଯେଉଁ ଶେଷ ପାଣ୍ଡବ ବଂଶଧର ରହିଥିଲେ ପରୀକ୍ଷିତ ମାନେ ତାଙ୍କୁ ମଧ୍ୟ ଗୋଟେ ବ୍ରହ୍ମ ଅସ୍ତ୍ର ପ୍ରେକ୍ଷଣ କରିଛନ୍ତି ଯେଉଁଥିପାଇଁ କି ଉତ୍ତରା ଭାଇ ଆସିକି ଭଗବାନଙ୍କ ଶରଣ ଯାଇଛନ୍ତି ଏବଂ ଭଗବାନ କ'ଣ କରିଛନ୍ତି ଯଦିଓ ସେ ରଥ ଉପରେ ଅଛନ୍ତି କିନ୍ତୁ ତାଙ୍କର ବିସ୍ତାର ବିଷ୍ଣୁ ଭଳି ବିସ୍ତାର କରିକିରି ମାନେ ଶଙ୍ଖ ଚକ୍ର ଗଦାପଦ୍ମ ଧରିକିରି ଉତ୍ତରାଙ୍ଗ ଗର୍ଭରେ ପ୍ରବେଶ କରିକିରି ସେ ପରୀକ୍ଷିତ ମହାରାଜଙ୍କୁ ସୁରକ୍ଷା ଦେଇଛନ୍ତି ତେଣୁକରି ତାଙ୍କ ନାମ ହେଉଛି ପରୀକ୍ଷିତ ସେ ଯେତେବେଳେ ଜନ୍ମଗ୍ରହଣ କଲେ ସେ ଯାହାକୁ ଦେଖନ୍ତି ସେ ଚିନ୍ତା କରନ୍ତି ଇଏ ସେହି ବ୍ୟକ୍ତି କି ଯାହାକୁ ମୁଁ ଦେଖିଥିଲି ମାତୃଙ୍କ ମାଙ୍କ ଗର୍ଭରେ ଦେଖିଥିଲି ସେଥିପାଇଁ ତାଙ୍କ ନାଁ ହେଉଛି ପରୀକ୍ଷିତ ତେଣୁ ତାଙ୍କର ଗୋଟେ ନାମ ହେଉଛି ବିଷ୍ଣୁ ରାଥ ତେଣୁ ଏଇଭଳି ଭାବରେ ବ୍ରହ୍ମରାତ ବଂଶପିତ ବିଷ୍ଣୁ ରାତି ସଂସଦ ତେଣୁ ସେଇ ଯେଉଁ ସଭାରେ 60,000 ମୁନିଋଷିମାନେ ଥିଲେ ଏଇ ସଭାରେ ଯେତେବେଳେ ପରୀକ୍ଷିତ ମହାରାଜ ଯାହାକୁ ବିଷ୍ଣୁରାତ ବୋଲି କୁହାଯାଉଛି ସେ ବିଭିନ୍ନ ପ୍ରଶ୍ନ ପଚାରିଲା ପରେ ସୁଖଦେବ ଗୋସ୍ୱାମୀ ଯାହାକୁ ବ୍ରହ୍ମରାତ ବୋଲି କୁହାଯାଉଛି ସେ ବହୁତ ଖୁସି ହେଇକିରି ଯେହେତୁ ସେ ପରୀକ୍ଷିତ ମହାରାଜ ବା କ'ଣ ବିଷ୍ଣୁରାତ ସେ ଭଗବାନଙ୍କ ସମ୍ବନ୍ଧୀୟ ପ୍ରଶ୍ନ ପଚାରିଛି ସେ ଅନ୍ୟ କୌଣସି ପ୍ରଶ୍ନ ପଚାରି ନାହାନ୍ତି ଭଗବାନଙ୍କ ସମ୍ବନ୍ଧୀୟ ଭଗବାନ କଥାରେ ମୋତେ କୁହନ୍ତୁ ବୋଲି ପଚାରିଛନ୍ତି ସେଥିପାଇଁ ସେ ବହୁତ ଖୁସି ହେଇକିରି ସବୁ ପ୍ରଶ୍ନର ଉତ୍ତର ଦେବେ ନବମ ଅଧ୍ୟାୟରୁ ସେ ପ୍ରଶ୍ନର ସବୁ ଉତ୍ତର ଦେବେ ଏବଂ ଏଇ ବ୍ରହ୍ମା କିଭଳି ସବୁ ତାଙ୍କର ମଧ୍ୟ ବହୁତ ପ୍ରଶ୍ନ ଥିଲା ශ්‍රී ධනයත් ගම්තුරි සෙක්කියේ සකූට ඇසඳි. ඒ විදිහට තොලේ සේ අපකරවසදරිකී තපස්සගතලේ භගවන් ස්වයං ආවිර්භූතයක ඥාන ප්‍රදාන කරසඳි. සේ ඥානටිකු නවමෝධය අර ප්‍රාප්ත වා. ඒ උචි මුල භාගවත චතුසුඛි භාගවත නිකාලයේ අපාර සුභාලෝකනා කරා. ତେଣୁ ଆମର କଥା କହିବି ବିଶ୍ରାମ ଜୟ ଶ୍ରୀମଦ ଭାଗବତମ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଅନନ୍ତ କୋଟି ବୈଷ୍ଣବ କି ସାଇ ଗୋର ପ୍ରମାଣନ୍ଦେ ନମସ୍କାର କରିବୁ ଆମର ପୂର୍ବତନ ପ୍ରେସିଡେଣ୍ଟ ଶ୍ରୀ ବାଲ ଗୋପାଳ ପ୍ରଭୁ ସେ ଆସିକରି ଆଜିର ଯେଉଁ ଏଇ ବହୁତ ଶୁଭ ତିଥି ଅନନ୍ତ ଚତୁର୍ଦ୍ଦଶୀ ଯାହାକି ଆମର କାଳିଦାସ ଠାକୁରଙ୍କର ମହାପ୍ରାଣ ଦିବସ ଏବଂ ଆଜି ହେଉଛି ଆମର ଇସ୍କନର ଯେଉଁ ୱାର୍ଲଡ ହୋଲି ନେମ୍ ପାଳନ କରାଯାଉଛି, ହୋଲି ନେମ୍ ଡେ ଥିଲା ଗତକାଲି, ଏଇ ବାର ଦିନ ଧରି ପାଳନ କରାଯାଉଛି, ସେ ବିଷୟରେ ମଧ୍ୟ ଆମର ପ୍ରଭୁ କହିବେ, ଆମେ ତାଙ୍କୁ ଅନୁରୋଧ କରିବା। ଟିକେ କହିଥାନ୍ତି ସେ ବ୍ୟସ୍ତ
ଆମର ଆଦର୍ଶ ଚାଷ ହଉ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି କୃଷ୍ଣନାଥ ରମନାଥ ସେ ଆପଣଙ୍କୁ କହିଲେ ଅମୃତମର ହରିକଥା ଆଜି ଏକ ପବିତ୍ର ଦିବସ ହେମନ୍ତ ଚତୁର୍ଦ୍ଦଶୀ ମାମାଚାର୍ଯ୍ୟ ଶ୍ରୀ ହରିଦାସ ବାବୁ ତାଙ୍କର ପ୍ରିୟ ଭାବ ଦିବସ ସେ ବିଷୟରେ ଆମେ କିଛି କଥା କହିବା ଏବେ ତ ଆମ ଏଇ ଭଗବାନଙ୍କ ଦିବ୍ୟ ନାମ ଯାହା କଳିଯୁଗ ପାଇଁ ଚୈତନ୍ୟ ମହାପ୍ରଭୁ ବାଣୀ ଉଲ୍ଲେଖର ପ୍ରେମ ଧନ ହରିନାମ ସଂକୀର୍ତ୍ତନ କଠିନ ଜନ୍ମୀୟ ପ୍ରେମ ସଂସାର ଦାବାନରେ ଯିବା ମିଶି ଭାବେ ଏହି କଳିଯୁଗ ପାଇଁ ଯେଉଁ ଭଗବାନଙ୍କ ଦିବ୍ୟ ନାମ ଆସିଛି ଆଜି ସମଗ୍ର ପୃଥିବୀରେ ଏହି ଭଗବାନଙ୍କ ଦିବ୍ୟ ନାମ ପ୍ରଚାର କରୁଛନ୍ତି ତେଣୁ ସେ ମହାପ୍ରଭୁଙ୍କ ବାଣୀ ଥିଲା ସମଗ୍ର ପୃଥିବୀରେ ଏଟା ପ୍ରଚାର ହେବ ପୃଥିବୀ ଚାଷୀ ଯେମିତି ନଗରା ବିରାମ ସର୍ବତ ପ୍ରଚାର ହେବ ମୋର ନାମ ପ୍ରଚାର ହେବ ଚୈତନ୍ୟ ମହାପ୍ରଭୁ ତମ ମହାପ୍ରଧାନ୍ୟ କୃଷ୍ଣ ପ୍ରେମ ପଦାୟ କୃଷ୍ଣାୟ କୃଷ୍ଣ ଚୈତନ୍ୟ ଗୌରୀ ସେ ନାମ ଦ୍ୱାରା ତୁମେ କୃଷ୍ଣ ପ୍ରେମ ଲାଭ କରିପାରିବ ସେ ନାମ କୃପା କରିକି ଆସି ହରେ ନାମ ହରେ ନାମ ହରେ ନାମ ଏ ମୋର ଭଗବାନଙ୍କ ବିଶ୍ୱ ନାମ କୁହା ତିନି ଥର କୁହା ହରେ ନାମ ହରେ ନାମ ହରେ ନାମ ବଳ ନାସ୍ତେବ ବଳ ନାସ୍ତେବ ବଳ ନାସ୍ତେ ଅନ୍ୟ କର୍ମଯୋଗ ଧ୍ୟାନ ଯୋଗ ଜ୍ଞାନ ଯୋଗ ଆମକୁ ନିରାଶ କରାଯିବ ତେଣୁ ଭଗବାନ ଦିବ୍ୟ ନାମ କୀର୍ତ୍ତନ କରିବାକୁ ପଡ଼ିବ ତେଣୁ ଏ ନାମ ସମଗ୍ର ପୃଥିବୀ ଆଜି କିଏ ପ୍ରଚାର କରିଛନ୍ତି କୃଷ୍ଣ ପ୍ରତିଷ୍ଠାଦାମ ଏ ଶ୍ରୀ ଭକ୍ତି ଦେବା ସ୍ୱାମୀ ଭଗବାନ ଯିଏ ଆମର ପରମ ପୂଜ୍ୟ କୃଷ୍ଣ ଶ୍ରୀ ପ୍ରତିଷ୍ଠାତ କରିଛନ୍ତି ଏବଂ ସମଗ୍ର ପୃଥିବୀରେ ପ୍ରଚାର କରିଛନ୍ତି ତେଣୁ ସେ ଯାହା ପାଦଶ ଆପଣମାନଙ୍କୁ କିଛି ସୂଚନା ଦେଇଥିଲେ ଆପଣମାନଙ୍କୁ ତେଣୁ ଜଳଜ ଜାହାଜରେ ସେ ଯାଇକି ଆମେରିକାରେ ପହଞ୍ଚିଲେ ତେଣୁ ଯେଉଁଦିନ ସେ ପହଞ୍ଚିଲେ ତେଣୁ କାଲି ଆମେ ଆରମ୍ଭ କରିଥିଲୁ ୱାଲ୍ ଖୋଲି ନାହିଁ ତେଣୁ ସେଇଦିନ ସେ ପହଞ୍ଚିଛନ୍ତି ସମଗ୍ର ପୃଥିବୀରେ ତାକୁ ପାଳନ କରାହେଉଛି ଈଶ୍ୱର ମାନେ ଥିବା ସମୟରେ ମୋର ମନେ ଅଛି ତିନି ଚାରି ବର୍ଷ ତଳେ ଆମର ବୃନ୍ଦାବନରେ ବିଷୟରେ ଆଲୋଚନା କରାଯାଇଥିଲା ୱାଲ୍ ଭୁଲି ନାହିଁ ତା କଥା କରିବା ପାଇଁ କେଉଁଦିନ ହେବ ୱାଲ୍ ଭୁଲି ନାହିଁ ନାହିଁ ଯେଉଁଦିନ ଈଶ୍ୱର ପ୍ରତିଷ୍ଠାତା ଶ୍ରୀ ଲକ୍ଷ୍ମୀନାଥ ସ୍ୱାମୀ ପ୍ରଭୁପା ଆମେରିକାରେ ପଦାର୍ପଣ କଲେ ସେଇ ଦିନଟା ସେଥିପାଇଁ ସମଗ୍ର ପୃଥିବୀରେ ତା ପାଳନ କରାଯାଉଛି ଆମର ମନ୍ଦିର ତରଫରୁ ମଧ୍ୟ କାଲି ପାଳନ କରାଯାଇଥିଲା ତା ମଧ୍ୟ ଆଉ କେତେ ଦିନ ହେବ ଯାହା ହଉ ସେଇ ନାମ କୃପା କରି ଆସିଛି ହରେ କୃଷ୍ଣ 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 ହରେ 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 ରାମ ହରେ ରାମ 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 ହରେ ହରେ ଏଇ ନାମ ଆମାଚାର୍ଯ୍ୟ ହେଉଛନ୍ତି ହରିଦାସ ଠାକୁର ଚୈତନ୍ୟ ମହାପ୍ରଭୁଙ୍କର ପ୍ରିୟ ବ୍ରହ୍ମ ହରିଦାସ ତାକୁ କୁହାଯାଉଛି କାରଣ ସେ ବ୍ରହ୍ମାଦି ଥିଲେ କୁହାଯାଉଛି ତେଣୁ ସେ ଏ କଳିଯୁଗରେ ଆସିଛନ୍ତି ମହାପ୍ରଭୁଙ୍କ ନିଜେ ବ୍ରହ୍ମ ହରିଦାସ ତାକୁ କୁହାଯାଉଛି କାରଣ ଯେତେବେଳେ ବ୍ରହ୍ମାଦି ତ ଅପରାଧ କରିଛନ୍ତି ଭଗବାନ ପାଦ ପଦ୍ମରେ ବୃନ୍ଦାବନ ଲୀଳା ଯେତେବେଳେ ଭଗବାନ କହୁଥିଲେ ଭଗବାନଙ୍କୁ ତ ମାଧୁର୍ଯ୍ୟମୟ ଲୀଳା ସବୁ ପ୍ରଦର୍ଶନ କରିଛନ୍ତି ତା ବର୍ଣ୍ଣନା କଲେ ବହୁତ ସମୟ ଲାଗିବ ଆପଣ ଜାଣିଥିଲେ କିପରି ଭାବରେ ଗୋପାଳ ବାଳକ ଭୋଗ ସମସ୍ତ ହରଣ କରିଥିଲେ ଆଉ ଭଗବାନ ନିଜେ ମଧ୍ୟ ପ୍ରଦୁର୍ବ ସେତିକି ସମୟ ଯେତିକି ସମୟ ହରଣ କରି ବ୍ରହ୍ମାଜୀ ଯେତେବେଳେ ଆସି ଦେଖିଲେ ଯେ କାହିଁ ସବୁ ଠିକ ଚାଲିଛି ଗୋପାଳ ବାଳକ ଭୋଗ ଗଲେ କୁଆଡ଼େ ସେ ତାକୁ ନେଇକି ରଖିଥିଲେ ଗୋଟେ ଭାରତରେ। ବ୍ରହ୍ମା ଜୀ ଯଦିଓ ପ୍ରଥମ ସୃଷ୍ଟ ଜୀବ, କିନ୍ତୁ ଭଗବାନ କ'ଣ ସେ ଜାଣିଛି, ତେଣୁ ସେ ଯେତେବେଳେ ଧ୍ୟାନ କରି ଦେଖିଲେ ଯେଉଁ ଗୋପାଳ ବାଳକ ମାନେ ଗୋବସା ମାନେ ସେଠି ଭଗବାନ ଲୀଳା କରୁଛନ୍ତି, ସେମାନେ ଚତୁର୍ଥ ଅବଧ ନାରାୟଣ ଦେବ ନାରାୟଣ, ତେଣୁ ସେ ନିଜର ଭୁଲ ବୁଝିପାରେ। ସେ ତେଣୁ ସିଏ ଯେଉଁ ଅପରାଧ କରିଥିଲେ ସେଥିପାଇଁ ସେ ଭଗବାନଙ୍କର ଏଇ ଲୀଳା ଥିଲେ ସହଯୋଗ କରିଥିଲେ, ତେଣୁ ସେ ଅଧିକା ଯଦିଓ ସେ ଯବନ କୂଳରେ ଜାତ ହେଇଥିଲେ, କିନ୍ତୁ ଦିନକୁ 3 ଲକ୍ଷ ନାମ ଜପ କରିଛି। ଆମକୁ ଦିଆଯାଇଛି 16 ରାଉଣ୍ଡ ଆମେ ଜପ କରୁଛୁ, କେତେ ଘଣ୍ଟା ଲାଗୁଛି 2 ଘଣ୍ଟା ଲାଗୁଛି, ବା ଆମର 25,000 ଆମେ ନାମ ଜପ କରୁଛୁ, କିନ୍ତୁ 3 ଲକ୍ଷ ନାମ ଜପ କରିବାକୁ ଗଲେ ତୁମକୁ 24 ଘଣ୍ଟା ଦରକାର। ତେଣୁ ଅନ୍ୟ କଥାରେ ସେ ଶୋଉନଥିଲେ, ଜାଗ୍ରତ ଖାଉନଥିଲେ, ଏଇ ଅବସ୍ଥାରେ ସେ ଜପ କରୁଥିଲେ। ତେଣୁ ସେ ହରିଦାସ ଠାକୁର ଆଜି ହେଉଛି ମହାପ୍ରାୟଣ ଦିବସ। ହରିଦାସ ଠାକୁର ଯଦିଓ ମହାପ୍ରଭୁଙ୍କୁ ଅତ୍ୟନ୍ତ ପରମ ଭକ୍ତ ସେ ଥିଲେ, ସେ ବଡ଼ ଦାଣ୍ଡକୁ ଯାଉନଥିଲେ। ଆପଣମାନେ ଦେଖିବେ ବର୍ତ୍ତମାନ ସିଦ୍ଧ ବକୁଳ ଯେଉଁଟା ଅଛି, ଆପଣମାନେ ପୁରୀରେ ସିଦ୍ଧ ବକୁଳ ଯେଉଁଟା ଅଛି, ସେଇଠି ସେ ଭଗବାନ ଯୋଜନାଙ୍କୁ ଜପ କରୁଥିଲେ। ମହାପ୍ରଭୁ ତାଙ୍କ ପାଖକୁ ଯାଉଥିଲେ, ମହାପ୍ରଭୁ କାଶୀନାଥ ଯେଉଁଟା ଅଛି ସେ ଗମ୍ଭୀରା ଅଛି, କାଶୀନାଥ ଗମ୍ଭୀରା ଅଛି, ସେଠି ମହାପ୍ରଭୁ ରହୁଥିଲେ। ଆଉ ସେ ଯାଉଥିଲେ ଯେତେବେଳେ ସ୍ନାନ କରି ଯାଉଥିଲେ, ସେ ମଧ୍ୟ ହରିଦାସ ଠାକୁରଙ୍କୁ ସେ ଦେଖା କରୁଥିଲେ। ହରିଦାସ ଠାକୁର ମହାପ୍ରଭୁ ଦର୍ଶନ କଲାପରେ ବଡ଼ ପ୍ରୀତ ହେଉଥିଲେ, ତେଣୁ ସେ ତାଙ୍କୁ ଦେଖାହଉଥିଲା, ପ୍ରତିଦ୍ୱନ୍ଦ ଦେଖାହଉଥିଲା, ତାଙ୍କୁ ମଧ୍ୟ ପ୍ରସାଦ ପ୍ରତିଦ୍ୱନ୍ଦ ସେ ପ୍ରତିଦୈନିକ ଯାହା କୁହାହଉଛି, ଯିଏ ଭଗବାନଙ୍କର ଦିବ୍ୟନାଥ କୀର୍ତ୍ତନ ଗଢ଼ୁଛି, ସ୍ୱୟଂ ଚୈତନ୍ୟ ମହାପ୍ରଭୁ ଯିଏ ଅଭିନ୍ନ କୃଷ୍ଣ କୁହାହଉଛି, ସେ ପ୍ରତିଦୈନିକ ହରିଦାସ ଠାକୁର ପାଖକୁ ଯାଉଥିଲେ, ତାଙ୍କୁ ଦର୍ଶନ କରୁଥିଲେ। କିନ୍ତୁ ମହାପ୍ରଭୁ କେତେ ପ୍ରିୟ ସେ ଥିଲେ ହରିଦାସ ଠାକୁର, ସେ ଜାଣିପାରିଲେ ଯେ ମହାପ୍ରଭୁ ଖୁବ ଶୀଘ୍ର ଅପ୍ରକଟ ହେବେ। ତେଣୁ ମହାପ୍ରଭୁ ଅପ୍ରକଟ ହେଲେ ବହୁତ ବାନ୍ଧିବ, ମହାପ୍ରଭୁ ଚାଲିଯିବେ, ମୁଁ କାହିଁ ଜୀବନ ରଖିବି, ସେ ଜାଣିଥିଲେ। ସେ ତେଣୁ ମହାପ୍ରଭୁ ତ ପଥରେ ଆସନ୍ତି, ତାଙ୍କୁ ଦର୍ଶନ ଦିଅନ୍ତି, ତାଙ୍କ ସହିତ ସବୁ ଆଳାପ କରାଯାଏ। ହରିଦାସ ଠାକୁର ମହାପ୍ରଭୁ କହିଲେ, ମହାପ୍ରଭୁ ପଚାରିଲେ ହରିଦାସ ଠାକୁର, ତୁମର ଦେହ କ'ଣ ଭଲ ନାହିଁ? ନା ଆଜ୍ଞା, ଦେହ ଭଲ ନାହିଁ, ଗୋଟେ ଜିନିଷ ହେଉଛି ମୁଁ ଯେଉଁ 3 ଲକ୍ଷ ନାମ ଜପ କରୁଥିଲି ତାହା କରିପାରୁନି, ସେଥିପାଇଁ ବଡ଼ ଦୁଃଖ ଲାଗୁଛି ମୋତେ, ଦେହ ଅସୁସ୍ଥ ହେଇଛି। ମହାପ୍ରଭୁ ତୁମ ତ ସିଦ୍ଧ ଦେହ, ତୁମର ଆଉ ନାମ ଜପ କରିବା ଦରକାର ନାହିଁ, ତୁମେ ଯେତିକି କଲେ ଚଳିବ, ତା ନାହିଁ 3 ଲକ୍ଷ ନାମ ଜପ କରି ସଫଳ କରିଛି, ଦେଖନ୍ତୁ ବୈଜ୍ଞାନିକତା ତାଙ୍କର। ଆମକୁ ଯେତିକି ଜପ କରିବାକୁ ପ୍ରଭୁପାଦ କହନ୍ତି, ଯିଏର ମୋର ଗୁରୁ ହେଉଛି ଭକ୍ତି ସିଦ୍ଧାନ୍ତ ସତ୍ୟ ଠାକୁର, ତାଙ୍କର ଯେଉଁମାନେ ଶିଷ୍ୟ ସେ କହନ୍ତି ଲକ୍ଷ ନାମ ଜପ କରିବା, ଲକ୍ଷ ନାମ ଜପ କରିବାକୁ ହେଲେ କେତେ ଘଣ୍ଟା ଲାଗିବ? 8 ଘଣ୍ଟା ଲାଗିବ। ସେଥିପାଇଁ ପ୍ରଭୁପାଦ କହନ୍ତି ମୋ ଗୁରୁଙ୍କ ଶିଷ୍ୟ ତୁମେ ହେଇପାରିବ ନାହିଁ। ତେଣୁ ଭକ୍ତି ସିଦ୍ଧାନ୍ତ ସତ୍ୟ ଠାକୁର କହୁଥିଲେ, ଯେଉଁମାନେ ଲକ୍ଷ୍ୟପତି ସେ କେବଳ ମୋତେ ଦେଖା କରିବେ, କହିବାର ତାତ୍ପର୍ଯ୍ୟ ହେଉଛି ଯେଉଁମାନେ ଦିନକୁ 1 ଲକ୍ଷ ନାମ ଜପ କରିବେ ସେ କେବଳ ଭଗବାନ ଯାହାକୁ ଭକ୍ତି ସିଦ୍ଧାନ୍ତ ସତ୍ୟ ଠାକୁରଙ୍କର ଶିଷ୍ୟ ହୋଇପାରିବ। ତେଣୁ ପ୍ରଭୁପାଦ ଆମକୁ ଏତେ କୃପା କଲେ, ସେ ହେଲେ କଳିଯୁଗରେ କିଛି କରିପାରିବେ, ଆମେ 2 ଘଣ୍ଟା ନାମ କରିବା, ତାକୁ ମଧ୍ୟ ଆମେ ଠିକଣା ଭାବରେ କରିପାରୁ। ତେଣୁ ଯେତେବେଳେ ହରିଦାସ ଠାକୁର ଏକଥା କହିଲେ, ସେ ମହାପ୍ରଭୁଙ୍କୁ ଜାଣିପାରିଲେ, ମହାପ୍ରଭୁ ଶୀଘ୍ର କହିଲେ, ତେଣୁ ସିଏ ତାଙ୍କୁ ଅନୁରୋଧ କଲେ, ମହାପ୍ରଭୁ ଗୋଟା ନିବେଦନ ଆପଣ ରଖିବେ, କ'ଣ ତୁମ ନିବେଦନ? ନା ଆପଣ ଯଦି କହିବେ ତାହେଲେ ମୁଁ ଆଜ୍ଞା, ମୁଁ ଆପଣ ଯିବା ପୂର୍ବରୁ ମୁଁ ଯିବାକୁ ଚାହୁଁଛି। ମହାପ୍ରଭୁ ତଥାପି କହିବେ, ହର୍ଦାଶ୍ରମ ମୋର ତବାକ ଥିଲେ କିନ୍ତୁ ସେ କହିଲେ ଆଜ୍ଞା କାଲି ଯଦି ତଥାସ୍ତ ହେଇଗଲା କାଲି ଯିବା ଟିକେ ଡେରି କରିବାର କ'ଣ ଅଛି ମହାପ୍ରଭୁ ହଁ ମାଲି ତେଣୁ ମହାପ୍ରଭୁ ସମସ୍ତେ ଜଣେଇଦେଲେ ଏକଥା କହୁନାହାନ୍ତି ଆମେ ଯିବା ହର୍ଦାଶ୍ରମ ପାଖକୁ ଯିବା ଆମ ଦେହ ଅସୁସ୍ଥ ଅଛି ସେଥିରେ ଯିବା ତେଣୁ ସମସ୍ତେ ମହାପ୍ରଭୁ ଯେଉଁମାନେ ନିଜର ଅନୁଗତ ଜନ ସେ ସବୁ ଆସିଲେ ଶହ ସଂଖ୍ୟା ଆସିଲେ ହରଦାସ ଠାକୁର କୀର୍ତ୍ତନ ହେଲା ସମସ୍ତେ କୀର୍ତ୍ତନରେ ଭାଗ ନେଲେ ହରଦାସ ଠାକୁର ମହାପ୍ରଭୁଙ୍କ ମୁଖକୁ ଅନେଇଲେ ଏବଂ ତାଙ୍କ ପାଦକୁ ତାଙ୍କ ଛାତି ଉପରେ ରଖିଲେ ଶ୍ରୀକୃଷ୍ଣ ଚୈତନ୍ୟ କହିଛି ସଦତ୍ୟାଗ ସଦତ୍ୟାଗ କଲେ ଯାହା କୁହାହଉଛି ଯେ ଭୀଷ୍ମ ଯେମିତି ନିଜ ଇଚ୍ଛାରେ ମୃତ୍ୟୁ ହରଦାସ ଠାକୁର ତଦ୍ରୁବ ନିଜ ଇଚ୍ଛାରେ ସେ ନିଜ ଇଚ୍ଛାରେ ସେ ଶରୀର ତ୍ୟାଗ କଲେ ମହାପ୍ରଭୁ ଏବଂ ତାଙ୍କର ଅନୁଗତ ଜନ ସମସ୍ତେ ସମ୍ମୁଖରେ ସେ ଦେଖିଲେ ଯେ ହଠାତ୍ ଠାକୁର ତମ ଶରୀର ଏହାଠୁ ଭଳି କ'ଣ ଅଛି ଆମର ଭଗବାନ କହିଛନ୍ତି କ'ଣ ସ୍ମରଣମୁକ୍ତା ତେଜନ୍ଦେ କଳଗ୍ରମ ସ ନଭାବ ଜାତି ନାଶ ଯିଏ ମୋତେ ସ୍ମରଣ କରି ଶରୀର ତ୍ୟାଗ କରୁଛି ମୋ ପାଖକୁ ଯିଏ ମୋ ନାମ ନେଇକି ତ୍ୟାଗ କରୁଛି ସେ ମୋ ପାଖକୁ ଏଇ ଶିକ୍ଷାଟା ଆମକୁ ଦେଇଛନ୍ତି ଯାହା କୁହାଯାଉଛି ସେ ନିଶ୍ଚିତ ଭାବରେ ଭଗବାନ ନାମକୁ ଦିଏ ଏଇ ଶିକ୍ଷାଟା ଦିଆଯାଉଛି ଆମକୁ ଏଇ ଶିକ୍ଷା ତେଣୁ ହରଦାସ ଠାକୁର ସେ ଶିକ୍ଷା ଦେଉଛି ଚୈତନ୍ୟ ମହାପ୍ରଭୁଙ୍କର ତ ନିଜ ଜନ୍ମ ଥିଲେ ସେ ମହାପ୍ରଭୁଙ୍କୁ ସେ ଦର୍ଶନ କରୁଛନ୍ତି ଏବଂ ତାଙ୍କର ଭାଗବତଙ୍କୁ ନିଜର ପକ୍ଷରେ ରଖିକିରି ସେ ଭଗବାନ ଦିବ ନାମ କୀର୍ତ୍ତନ କରି ଚଳିଥାଏ ଏହାଠୁ ବଳି କ'ଣ ସୌଭାଗ୍ୟ ଖାଇପାରିବ ଏ ଶିକ୍ଷାଟା ଦିଆଯାଉଛି ତାପରେ ମହାପ୍ରଭୁ ମୋର ଦୁଃଖ କରିଛନ୍ତି ଅନ୍ତାଷ୍ଟାଙ୍କର ଏ ଅବସ୍ଥାରେ ମହାପ୍ରଭୁ ରାମାନନ୍ଦ ସାର୍ବଭୌମ ସବାର ଅଗ୍ରେତେ ହରିଦାସର ଗୁଣ ପ୍ରଭୁ ଲାଗିଲା ହରିଦାସର ଗୁଣ କହିତେ ପ୍ରଭୁ ହୋଇଲା ପଞ୍ଚମୁଖ କହିତେ କହିତେ ପ୍ରଭୁର ବାରେ ମହା ସୁଖ ହରିଦାସର ଗୁଣ ସମାର ବିସ୍ମିତ ହୟ ମନ ସର୍ବଭକ୍ତ ବନ୍ଦେ ହରିଦାସର ଚରଣ ସ୍ୱହୃଦୟ ଆଣି ଭରିଲା ପ୍ରଭୁର ଚରଣ ସର୍ବଭକ୍ତ ପଦରେଣୁ ମସ୍ତକ ଭୂଷଣ ଶ୍ରୀକୃଷ୍ଣ ଚୈତନ୍ୟ ଶବ୍ଦ ବଲେନ ବାରବାର ପ୍ରଭୁମୁଖ ମାଧୁରୀ ନେତ୍ରୀ ଜଳାଧାର ଶ୍ରୀକୃଷ୍ଣ ଚୈତନ୍ୟ ଶବ୍ଦ କରିତେ ଉଚ୍ଚାରଣ ନାମର ସହିତ ପ୍ରାଣ କରିବ ମହାଯୋଗେଶ୍ୱର ପ୍ରାଣେ ଦେଖି ସ୍ୱଚ୍ଛନ୍ଦେ ମରଣ ଭୀଷ୍ମର ନିଜାର ସବାର କହିଲା ସ୍ମରଣ ହରି କୃଷ୍ଣ ଶବ୍ଦେ ସମେ କରେ କୋଳା ହଳ ପ୍ରେମାନନ୍ଦେ ମହାପ୍ରଭୁ କହିଲା
ହରି କୃଷ୍ଣ ଶବ୍ଦେ ସମେ କରେ କୋଳା
ପ୍ରେମାନନ୍ଦେ ମହାପ୍ରଭୁ ହରେ ପ୍ରେମାନନ୍ଦେ ମହାପ୍ରଭୁ
ଆ
પ્રભુ આપે સમસ્ત સમસ્ત ગણ પ્રણામ છે સવે નાશે કરે ના કીર્તન એ મતે નૃત્ય પ્રભુ કરી લો પ્રદર્શન સ્વરૂપ ગોસાઈ પ્રભુ કરાયેલા સાવધાન હરિદાસ ઠાકુરે તમે વિમાને વિમાને ચડાયા સમુદ્રે લયા ગેલો તમે કીર્તન કર્યા આગે મહાપ્રભુ કલે ના નૃત્ય કરીતે કરીતે પાસે નૃત્ય કરે બકરી સર ભક્ત હરિદાસે સમુદ્ર તળે સ્નાન કરાયેલા પ્રભુ કહે સમુદ્ર એ મહાતીર્થ હરિ વલે મહાતીર્થ હરિદાસ ર પાદોદક પ્રિય ભક્તગણ હરિદાસ ર અંગે દિલા પ્રસાદ સંગ મહાપુરુષ શિક્ષા હરિદાસ ર પાદોદક પ્રિય ભક્તગણ હરિદાસ ર અંગે દિલા પ્રસાદ સંગ દોર કડા ર પ્રસાદ વસ્ત્ર અંગે દિલા બાલુકા ર ગટ કરી તાહી સ્વાઈલા ચારી દિગે ભક્તગણ કરે ના કીર્તન બકેશ્વર ભણિત કરે ના આનંદ ભક્ત હરિવર હરિવર વલે મહાપ્રભુ સર્વ ભક્ત ગણ સંગે સમુદ્રે કરેલા સ્નાન જળ કરેલા સ્નાન હરિદાસ કરી આઈલ સિંહ દ્વારે હરિ કીર્તન કોળા મળ ତାପରେ ମହାପ୍ରଭୁ ଆସି ସମୁଦାୟ ପହଞ୍ଚିଲେ ମହାପ୍ରଭୁ ନିଜେ ସମସ୍ତଙ୍କୁ ମାଗିଲେ ପ୍ରସାଦ ସମସ୍ତଙ୍କୁ ହରିଦାସ ଠାକୁର ମହୋତ୍ସବ ତଳେ ପ୍ରସାଦ ମାଗିବା ଭିକ୍ଷା ଦେହ ତା ସମସ୍ତଙ୍କୁ ମାଗିଲେ ମହାପ୍ରଭୁ ମତେ ଦିଅ ଭିକ୍ଷା ପ୍ରସାଦ ଦେବେ ଶୁନିଆ ପ୍ରସାଦ ପ୍ରସାଦ ଦ୍ୱିତୀୟ ଆସେ ତାର ଆନନ୍ଦିତ ହେଲା ସ୍ୱରୂପ ଗୋସ୍ୱାମୀ ପସାରି ପସାରିକି ନିଜେ ଦେଲ ଚାଙ୍ଗଡ଼ା ଲୟା ପସାରି ପସାରି ବସିଲ ସ୍ୱରୂପ ଦଶାଇ ଖନା କଲେ ମହାପ୍ରଭୁ ଆପଣ କଣ କର ଆମେ ତ ସବୁ କରିବୁ ଆପଣ କାହିଁକି ସ୍ୱରୂପ ଗୋସ୍ୱାମୀ ପ୍ରଭୁରେ ଘର ପଠାଇଲ ଚାରି ବୈଷ୍ଣବ ଚାରି ପିଛୁଡ଼ା ସନ୍ଦେହ ରଖିଲେ ସ୍ୱରୂପ ଗୋସ୍ୱାମୀ କହିଲେ ନ ଶବ ପାସରିଲେ ଏକା ଏକ ଦ୍ରବ୍ୟରେ ଏକ ପୁଣିଆ ଦେହ ମରେ ଏଇ ମତେ ନାନା ପ୍ରସାଦ ବୋଧ ବାନ୍ଧିଲା ସବୁ ପ୍ରସାଦ ସବୁ ସଂଗ୍ରହ ହେଲା ତାପରେ ମହାପ୍ରଭୁର ଶ୍ରୀରତେ ଅଳପ ନା ଆସେ ତାପରେ ସମସ୍ତଙ୍କୁ ଦେଉଛନ୍ତି ଭଗବାନ ପ୍ରସାଦ ଦିଆଯାଉଛି ସେଦିନ ଅଷ୍ଟମ ଭୋଜନ କରାଯାଉଛି ମହାପ୍ରଭୁ ନିଜେ କହୁଛନ୍ତି ମହାପ୍ରଭୁ ନିଜେ ପ୍ରସାଦ ବାନ୍ଧୁଛନ୍ତି
ଆଜି ହରିଦାସ ଠାକୁରଙ୍କ ସମାଧି ପାଖରେ ବହୁତ ପ୍ରସାଦ ସବୁ ବର୍ତ୍ତମାନ ଚାଲିଛି
ପ୍ରଭୁ ବସାଇଲା ସାରି ସାରି ଆପଣ ପରିଚୟ ପ୍ରଭୁ ରହିବା ଦ୍ୱାରା ପ୍ରଭୁ ନିଜେ ବାନ୍ଧିଲେ ମହାପ୍ରଭୁର ସିଏ ଅଳପ ନା ଆସେ ଏକ ଏକ ପାତେ ପାଞ୍ଚ ଜଣର ମଧ୍ୟ ମହାପ୍ରଭୁ ଜଣକୁ ଦେଲାବେଳେ ପାଞ୍ଚ ଜଣ ଖାଲି ଦେଇଦେଉଛନ୍ତି ଭାବ ଅଛନ୍ତି ତେଣୁ ସ୍ୱରୂପ କରେ ପ୍ରଭୁ ବସ କର ଦର୍ଶନ ଆମେ ଏହା ସଭା ନୟା କରିପାରୁ ସ୍ୱରୂପ ସାଙ୍ଗ କହୁଛନ୍ତି ଆପଣ ଏଠି ବସନ୍ତୁ ଆପଣ ବାଢିବା ଦରକାର ନାହିଁ ଆମେ ବାଢିବୁ ସବୁ ସ୍ୱରୂପ ଦେବଦାନନ୍ଦ କାଶୀଶ୍ୱର ଶଙ୍କର ଚାରି ଜଣ ପରିବେଷଣ କରେ ନିରନ୍ତର ପ୍ରଭୁ ନା ଖାଇଲେ କେବଳ ନାକରେ ଭୋଜନ ପ୍ରଭୁରେ ସେଦିନ କାଶୀରେ ବିଶ୍ରେ ନିମନ୍ତ୍ରଣ ଆପଣ କାଶୀମିଶ୍ର ଆଇଲା ପ୍ରସାଦ ବଣିଆ ପ୍ରଭୁରେ ଭିକ୍ଷା କରେଲା ଏସବୁ ଜିନିଷ ଦିଆଯାଇଛି ମହାପ୍ରଭୁ ମଧ୍ୟ କିପରି ଭାବରେ ସବୁ କହିଛନ୍ତି ପ୍ରେମାବିଷ୍ଟ ହଇଆ ପ୍ରଭୁ କରେ ନ ବରଦାନ ଶୁନି ଭକ୍ତଗଣର ଜୁଡ଼ାଣ ହରିଦାସର ବିଜୟୋତ୍ସବ ଯିଏ କହିଲ ଦର୍ଶନ ସେ ହଏ ନୃତ୍ୟ କହିଲ ସେ କହିଲ କୀର୍ତ୍ତନ ଯେ ତାରେ ବାଲୁକା ଜିତେ କହିଲ ଦମନ ତାର ମଧ୍ୟ ମହୋତ୍ସବ ଯିଏ କହିଲ ଭୋଜନ ଅଚିରେ ହରିତେ ତା ସଭାର କୃଷ୍ଣ ପ୍ରାପ୍ତି ହରିଦାସ ଦର୍ଶନ ହଏ ଯେଉଁମାନେ ହରିଦାସଙ୍କର ଏ ଯୋଉ ନିର୍ଯାଣ ଦିବସରେ ଏ ଉତ୍ସବରେ ଯୋଗଦାନ କଲେ ଏବଂ ଦେଖିଲେ ଶ୍ରବଣ କଲେ ସେମାନେ ସମସ୍ତେ କୃଷ୍ଣ ପ୍ରାପ୍ତି ଆଜି ମଧ୍ୟ ଆମେ ତାଙ୍କର କୀର୍ତ୍ତନ କରୁଥା ନିଶ୍ଚିତ ଭାବରେ ହରିଦାସ ଆମକୁ ଜୟ ହରିଦାସ ଠାକୁର ମହାପ୍ରଭୁ କହିଥିଲେ କୃପା କରି କୃଷ୍ଣ ମୋତେ ଦିଆଥିଲା ସଙ୍ଗ ସ୍ୱତନ୍ତ୍ର କୃଷ୍ଣ ଇଚ୍ଛା କହିଲା ସଙ୍ଗ
କୃପା କରି କୃଷ୍ଣ ସ୍ୱତନ୍ତ୍ର କୃଷ୍ଣ ଇଚ୍ଛା କହିଲା ସଙ୍ଗ
ଉତ୍ତର ତାଙ୍କୁ ଅଠେଇଶ କୁହତ ଇଚ୍ଛା ମାତ୍ରେ କହିଲା ନିଜ
¡Gracias!